ସେଇଠି ଶିଶୁପାଳ ଯେଉଁ ତାଙ୍କୁ ଦିଆଯାଇଥିଲା ବସା ଘର ତାକୁ ରହିବା ପାଇଁ ସେଇଠି ସେ ରହିଛନ୍ତି। ସେଇଠି ଯେଉଁ ଏମାନେ ସବୁ ରାଜାମାନେ ଯାଇକରି ଏ କଥା ସବୁ କହୁଛନ୍ତି। ଜରାସନ୍ଧ ତାଙ୍କ ଭିତରେ ମୁଖ୍ୟ ହେଲେ ଜରାସନ୍ଧ। ଜରାସନ୍ଧ ବର୍ତ୍ତମାନ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି। ଇଏ ବର୍ତ୍ତମାନ ମୂର୍ଚ୍ଛା ହେଇଯାଇଥିଲେ ଗତକାଲି ଆମେ କହୁଥିଲେ, ତେଣୁ ଭୋ ଭୋ ଦୁଇ ଥର ଶବ୍ଦ କହିଲେ କୁକୁର ଯେମିତି ପକାନ୍ତି ସେଇଭଳିଆ ଭୋ ଭୋ କହିବା ତାଙ୍କ ମୃତା ଭାଙ୍ଗିଲା। ତେଣୁ ଏଇଭଳି ଭାବରେ ଗତକାଲି ଆମେ ଶୁଣୁଥିଲେ ଭୋ ଭୋ ପୁରୁଷ ସାର୍ଦୁଳ ଦୌମନ ଦୌର୍ମନସ୍ୟମିଦମ୍ ତ୍ୟଜ ନ ପ୍ରିୟା ପ୍ରିୟୁ ରାଜନ ନିଷ୍ଠା ଦେହି ସୁଦୃଶ୍ୟତେ। ସୁଖ ପରେ ଦୁଃଖ ଆସି ଭୌତିକ ଜଗତ ଏଇଭଳି ସୃଷ୍ଟି ହେଇଛି। ତେଣୁ ଏଇ ଯେଉଁ କଥା କହୁଛନ୍ତି ଜରାସନ୍ଧ, ବହୁତ ବିଦ୍ୱାନ ବ୍ୟକ୍ତି ରାଜା, ସେ ମଗଧର ରାଜା, ସମଗ୍ର ପୃଥିବୀର ରାଜାମାନେ ତାଙ୍କ ଅଧୀନରେ ଥିଲେ, ସାଧାରଣ ବ୍ୟକ୍ତି ନୁହନ୍ତି। ଏମିତିକି କ'ଣ ପାଣ୍ଡବ ମାନେ ଯେତେବେଳେ ରାଜସ୍ୱ ଯାଗ କରୁଥିଲେ ସେତେବେଳେ ମଧ୍ୟ ସେ ତାଙ୍କର ବସ୍ତୁତା ସ୍ୱୀକାର କରୁନଥିଲେ। ତାପରେ ଯାଇ ଭୀମ ଯାଇକି ତାଙ୍କୁ ଯୁଦ୍ଧ କରିବେ, ଏଇଟା ପରେ ଘଟଣା ହେବ ସବୁ। ଭୀମ ତାଙ୍କୁ ହତ୍ୟା କରିବେ, ଏତେ ବଡ଼ ଯୋଦ୍ଧା ଥିବେ, ଭଗବାନ ତାଙ୍କୁ ହତ୍ୟା କରିପାରିବେ ନାହିଁ, ଭୟ କରି ପଳେଇଯିବେ। ଏଭଳି ଭଗବାନ ଲୀଳା ସବୁ ରହିଛି। ଏ ଲୀଳା ହେଉଛି କ'ଣ ନା, ଭଗବାନ ତାଙ୍କର ଭକ୍ତମାନଙ୍କୁ ଦଶ ପ୍ରଦାନ କରନ୍ତି। ତେଣୁ ଆଜି ସେହିଭଳି ଭାବରେ ଭଗବାନ ବରାହଦେବଙ୍କର ଆବିର୍ଭାବ ହୋଇଛି। ବରାହଦେବ ରୂପରେ ଭଗବାନ ଆସିକରି ପୃଥିବୀକୁ ଉତ୍ତୋଳନ କରିଛନ୍ତି ଦୁଇଥର। ବସତି ଦଶନ ଶିଖରେ ଧରଣୀ ତବଲ ଆସିଛନ୍ତି ଭଗବାନ ବରାହମୂର୍ତ୍ତିରେ। ଦୁଇଥର ଲୀଳା କରି ଗୋଟିଏ ଥର ପୃଥିବୀକୁ ଉତ୍ତୋଳନ କଲେ, ଗୋଟେ ଥର ପୃଥିବୀ କ'ଣ ତାର ଯେଉଁ ରହିଛି କକ୍ଷ ରହିଛି କକ୍ଷରୁ ଚ୍ୟୁତ ହୋଇଯାଇଥିଲା, ତେଣୁ ସେ କ'ଣ ଯେଉଁ ରହିଛି ସାଗର ଯେଉଁ ଯାହା କୁହାଯାଏ ଭଗବାନ ଗର୍ଭୋଦକ ଜଳରେ ନିମଜ୍ଜିତ ହୋଇଯାଇଥିଲା। ତେଣୁ ଭଗବାନ ବରାହଦେବ ରୂପରେ ଆସିକି ବ୍ରହ୍ମାଙ୍କର ଚିନ୍ତା ପଡ଼ିଗଲା, ପୃଥିବୀ କୁଆଡ଼େ ଗଲା ଖୋଜିବାକୁ ଲାଗିଲେ। ତେଣୁ ଏଇ ତୃତୀୟ ସ୍କନ୍ଧ 13-19 ସାତଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବରାହଦେବଙ୍କ କଥା, ଏହି ପ୍ରସଙ୍ଗରେ ଆମେ କହିଦେଲେ। ତେଣୁ ଏହିଭଳି ଭାବରେ ଭଗବାନ ବରାହଦେବ ଭଗବାନଙ୍କର ବ୍ରହ୍ମାଙ୍କର ନାସିକାରୁ ଛିଙ୍କି ଦେଇଥିଲେ, ବ୍ରହ୍ମା ଛିଙ୍କିବାରୁ ବ୍ରହ୍ମାଙ୍କର ନାସିକାରୁ ବାହାରିଲେ ବରାହଦେବ ଭଗବାନ। ଭଗବାନଙ୍କର ଏଇଭଳି ଭାବରେ ଅଦ୍ଭୁତ କର୍ମ ସବୁ। ତେଣୁ ଗୋଟେ ସାମାନ୍ୟ ରୂପରେ ବାହାରିଲେ, କିନ୍ତୁ ବିରାଟ ବଡ଼ ମୂର୍ତ୍ତି ଧାରଣ କଲେ, ମୂର୍ତ୍ତି ଧାରଣ କରି ଗର୍ଭୋଦକ ଜଳରେ ପ୍ରବେଶ କରିକି ପୃଥିବୀକୁ ଉତ୍ତୋଳନ କଲେ। କିଭଳି ଭାବରେ ଦଶନୀ ଶିଖରେ ତାଙ୍କର ଯେଉଁ ଦାନ୍ତର ଅଭ୍ୟାସ ଧାରଣ କଲେ ଭଗବାନ, ଯେମିତି ଶୁକର ଘୁଷୁରୀ ଯେମିତି ନାକରେ ଶୁଙ୍ଘି ଶୁଙ୍ଘି ସବୁ ଜିନିଷ ଜାଣେ, ସେହିଭଳି ଭାବରେ ଭଗବାନ ଘୁଷୁରୀ ରୂପରେ ଧାରଣ କରିକି ଶୁକର ରୂପ ଧାରଣ କରିକି ପୃଥିବୀକୁ ଶୁଙ୍ଘି ଶୁଙ୍ଘିକିରି ଉଦ୍ଧାର କଲେ, ବାହାର କଲେ। ଏବଂ ତାଙ୍କର ଦନ୍ତର ଏତେ ଶକ୍ତି ରହିଛି ଦଶନ ଶିଖରେ, ଦାନ୍ତର ଅଗ୍ରଭାଗରେ ପୃଥିବୀକୁ ଧାରଣ କଲେ। ଏଇଟାକୁ ସାଧାରଣ ଲୋକମାନେ ଯେଉଁମାନେ ଶୁଣିବେ ସେ କହିବେ ଇଏ ଗୋଟେ ମନଗଢ଼ା କଳ୍ପନା, କିନ୍ତୁ ଭକ୍ତ ବୁଝିବେ ଭଗବାନଙ୍କ ଲୀଳାକୁ, ଅନ୍ୟମାନେ ବୁଝିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ପୃଥିବୀକୁ ଉତ୍ତୋଳନ କରିକିରି ତାର କକ୍ଷପଥରେ ସ୍ଥାପନ କଲେ। ପୁଣି ସେକେଣ୍ଡ ଟାଇମ୍ ଯେତେବେଳେ ହିରଣ୍ୟାକ୍ଷ ସେଇଭଳି ଭାବରେ କରିଥିଲା, ପୁଣି ସେଇଭଳି ଭାବରେ ଯେତେବେଳେ ଉତ୍ତୋଳନ କରୁଥିଲେ, ସେହି ସମୟରେ ହିରଣ୍ୟାକ୍ଷ ସହିତ ଯୁଦ୍ଧ କରିଛନ୍ତି ଭଗବାନ। ହିରଣ୍ୟାକ୍ଷକୁ ଭଗବାନ ଆଗ ପ୍ରଥମେ ପୃଥିବୀକୁ ସ୍ଥାପନ କଲେ, ତାପରେ ହିରଣ୍ୟାକ୍ଷକୁ ବଧ କରିଛନ୍ତି। ଏସବୁ ଲୀଳା ସବୁ ରହିଛି ଆଜିର, ଯଦିଓ ଆସନ୍ତାକାଲି ବରାହଦେବଙ୍କର ଆବିର୍ଭାବ, କିନ୍ତୁ ଆମେ ଆଜି ଦୁଇଟା ଯାକ ତିଥି ପାଳନ କରୁଛେ, କାରଣ ଦୁଇଟା ଯାକ ପାଖାପାଖି ରହିଗଲା। ଏକ ସମୟରେ ଦୁଇ ଦିନ ଧରି ପାଳନ କରାଯିବ ନାହିଁ ଉପବାସ, ସେଥିପାଇଁ ଦୁଇ ଦିନର ଉପବାସ ଗୋଟିଏ ଦିନରେ କରାଯାଉଛି। ଯାହା ହଉ, ଏଇଭଳି ଭାବରେ ଭଗବାନଙ୍କ ସବୁ ଲୀଳା ରହିଛି, ଏ ଅନେକ ଲୀଳା ଭଗବାନଙ୍କୁ ରହିଛି। କିନ୍ତୁ ଭଗବାନ ସ୍ୱୟଂ କୃଷ୍ଣ ସେହି ସମୟରେ ଆସିଥିଲେ, କୃଷ୍ଣଙ୍କ ଲୀଳା ଚାଲିଛି ବର୍ତ୍ତମାନ। ତେଣୁ କୃଷ୍ଣଙ୍କ ଲୀଳାରେ ଭାଗ ନେଇଛନ୍ତି ଏମାନେ ସବୁ, ସେମାନେ ବହୁତ ଭାଗ୍ୟବାନ। ଶତ୍ରୁ ରୂପରେ ହୁଅନ୍ତୁ ବା ମିତ୍ର ରୂପରେ ହୁଅନ୍ତୁ, ଭଗବାନଙ୍କ ଲୀଳାରେ ଭାଗ ନେଇଛନ୍ତି ମାନେ ଛୋଟିଆ କଥା ନୁହଁ ସେମାନେ। ତେଣୁ ଯିଏ ଯେଉଁଭଳି ଭାବରେ ଆମେ କହୁଥିଲେ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୁଅନ୍ତୁ ନା କାହିଁକି, ସେମାନେ ଶ୍ରେଷ୍ଠ ଗତି ଲାଭ କରିବେ। ଯେଉଁ କୁହାଗଲା ଗୋପ୍ୟ କାମା ଭୟାତ କଂସୋ ଦ୍ୱେଷା ଚୈଦ୍ୟା ଜୟନ ରୂପ ସମ୍ବନ୍ଧା ଦୃଷ୍ଣେୟ ସ୍ନେହା ଜୁୟଂ ଭକ୍ତ୍ୟା ଭୟଂ ବିହୁ କତମପି ନ ବିନ ସ୍ୟାତ୍ ପଞ୍ଚାନାମ ପୁରୁଷଙ୍କ ପ୍ରତି ତସ୍ମାତ୍ କେନାପି ଉପାୟନ ମନଃ କୃଷ୍ଣ ନିବେଶ। ଏ ପ୍ରଶ୍ନଟି ପଚାରିଥିଲେ ଯୁଧିଷ୍ଠିର ମହାରାଜ, ଯେ ଇଏ ଯେଉଁ ଶିଶୁପାଳ, ଏ ଶିଶୁପାଳ ଜନ୍ମରୁ ଭଗବାନ ବିରୁଦ୍ଧ ଆଚରଣ କରୁଥିଲେ, କିନ୍ତୁ ସେ କେମିତି ସାଯୁଜ୍ୟ ମୁକ୍ତି ପ୍ରାପ୍ତ ହେଲେ? ତାର ଉତ୍ତରରେ ଭାଗବତ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ନାରଦ ମୁନି ଏଇଟା କହିଛନ୍ତି, ଗୋପୀମାନେ କାମ ଭାବରେ ଭଗବାନ ସହିତ ଯୁକ୍ତ ହୋଇଥିଲେ, कामं भावोति शुद्ध प्रेम गोपीमान पर एवं भया कंसो कंस सबड़े भय को पुतला भगवान को द्वेषा चैद्या दयनुप चैद्या के लिए चिदिराज शिशुपाल हाथी दंत वक्र इत्यादि अनेक रही राजा भगवान द्वेष कर यही भाव संबंधा दुष्णय संबंध से दृष्टिवंश लोक मैंने भगवान सहित संबंध से संबंधित होते आमर मध्य भगवान सहित संबंध अच्छी आम से संबंध टी भूली जाइए ये भगवान कथा श्रवण कले आम से संबंध ज्ञान प्राप्त हवा संबंधा दुष्णय स्नेहा दुयम नारद मुनि युधिष्ठिर महाराज संबोधन कर तुम्हें सब भगवान सहित स्नेह युक्त हो आक्तिया भयम डिबू आम सब कह भक्त भगवतन कहले आम मान सब नहीं कौन आम सब भगवान सहित भक्ति युक्त होचे किंतु बेण कौन से प्रकार भगवान सहित युक्त हो ना से नर्क को जाऊला कि पुत्र पृथ्वी महाराज उद्धार कर सब कथा सब वर्णना कर तेणु ये जरासंध भगवान हत्या कले ना कहीं भक्त को दवापी जश दवापी सब जश हूँ भगवान भगवान कहले छ्य पूर्ण तरह गोटे ऐश्वर्य हूँ भगवान जश तेणु ये जश रही भगवान से जश सी भक्त मान प्रदान करती जमी अर्जुन को भगवान प्रदान करश भगवान प्रकृत समस्त हत्या कर कथा कह प्रकृत भगवान ही सब कर भगवदगीता एकादश अध्याय भगवान कहले देख अर्जुन तुम विश्व रूप से देखेदेले भगवान देख तुम तस्मात् मुतिष्ठ दशो लवस्य जित्वा शत्रुं भयंकर राज्यं समृद्धं मये वेता नेता पूर्वमेव निमित्त मात्र भव शब्द साधिन देखुन तुम सब हत्या कर सारी जितेबले कौन हस्तिनापुर राजसभा द्रौपदी को विवस्त्र करने चेष्टा करें भगवान सब हत्या कर सारी तेणु भगवान कह तुम बर्तमान जो युद्ध कर तुम दश प्राप्त हो ना मुझे कर सारी तेणु भगवान ही सब कर कौटा भगवान निजे करोटा भगवान तर गुण द्वारा कर भौतिक जगत जो सब कार्य हो भगवान गुण द्वारा कर भगवान निजे करा दरकार ना मैया दक्षिण प्रकृति सूर्य सचराचरम नवमध्याय भगवान कह हेतु ना कौनते जगत भी परिवर्तते ये हूँ कारण वैज्ञानिक मान न्यूटन बाहर कले माध्याकर्षण शक्ति हूँ कारण जो कि आपूलटा पाचिकले तले पड़ जाऊँगी कितु से कारण नुह ये जदि कारण सी निमित्त मानने मध्यम कारण ओरिजिनल कह सी नुह ओरिजिनल यदि कह माध्याकर्षण शक्तिर कारण कौन तहपर ना माध्याकर्षण शक्तिर कारण से भगवान भगवद गीता नव मध्य भगवान कहले माया दक्षिण प्रकृति सीएते सचराचरण भगवान अध्यक्षतार सब कार्य होतु ना कौन थे जगत भी परिवर्तते ये हूँ अनैन हेतु यही कारण ही जगत में विभिन्न प्रकार परिवर्तन जहाँ सब आम देखुचे सका उठे सूर्य उदय हो सन्ध्या अस्त हो रात चंद्र उदय हो सका अस्त हो भाव जो विभिन्न प्रकार ऋतु परिवर्तन जहाँ सब हो मया दक्षिण भगवान की इच्छा तेणु भगवान जो गुण रही तीन गुण माया ये सब कुछ भौतिक जगत समस्त नियंत्रण कर सत्व रज तम ये गुणा प्रकृति संभवाद निबद्धति महाभाव देहे देही नम अभ्यम ये जो तीनोटी गुण रही ये तीनोटी गुण से समस्त बंधा हो रही भगवान यही भाव कर भाव में ये कहुची यथा दारुमय जोशी नृत्य दे कुके छया जो कंडे नचा कंडे को यह भाव नचे देखा लोक मैंने टिकेट काटि देखती कंडे नचा से कंडे नाच कर प्रकृति कंडे नाच कर नचाऊँ सूतार सब बांधिक दारू मई जोशी सब विभिन्न प्रकार सूतार लगाई थोड़े सी जो भाव इंडिकेट कर नृत्य करेंगे ये आम से भाव भगवान गुण द्वारा नृत्य करे भगवान कहले प्रकृति क्रियमाणानी गुणई कर्माणी सर्वश अहंकार मूढ़ात्मा कर्ता हमी मान्यते तृतीय अध्याय भगवान ये कहले प्रकृति क्रियमाणानी प्रकृति जो रही ଇଏ ସବୁ କାର୍ଯ୍ୟ କରୁଛି କ୍ରିୟମାଣାନି ଗୁଣେହି କର୍ମାଣି ସର୍ବଶଃ ପ୍ରକୃତିର ଯେଉଁ ଗୁଣ ରହିଛି ସତ୍ତ୍ୱର ଗୁଣ ରଜଗୁଣ ଏବଂ ତମ ଗୁଣ ଗୁଣେହି କର୍ମାଣି ସର୍ବଶଃ ସେହି ଅନୁସାରେ ସବୁ କର୍ମ ଗୁଣ ଅନୁସାରେ କର୍ମ କରୁଛନ୍ତି କିନ୍ତୁ ଅହଙ୍କାର ବୁଢ଼ା ଆତ୍ମା କର୍ତ୍ତା ହମିତି ମାନ୍ୟତେ ଅହଙ୍କାର ବୁଢ଼ା ଆତ୍ମା ଜରାସନ୍ଧ ପ୍ରକୃତିରେ ସେ ଗୋଟେ ଅହଙ୍କାର ବୁଢ଼ା ଆତ୍ମା ସିଏ କହୁଛି ମୁଁ ହେଉଛି କର୍ତ୍ତା ମୁଁ ଏଇଟା କଲି ସେଇଟା କଲି ସେଇଟା କଲି କିନ୍ତୁ ସିଏ ସାନ୍ତ୍ୱନା ଦେଉଛନ୍ତି କର୍ତ୍ତା କିଏ କ'ଣ ଅହଙ୍କାର ବିମୁଢ଼ ଆତ୍ମା ତାଙ୍କର ପ୍ରକୃତରେ ବୁଦ୍ଧି ନଷ୍ଟ ହେଇଯାଇଛି ବିମୁଢ଼ ବୁଦ୍ଧି ନଷ୍ଟ ହେଇଯାଇଛି ଯେଉଁମାନଙ୍କର ବୁଦ୍ଧି ଠିକ୍ ରହିଛି ସେମାନେ ହେଉଛନ୍ତି ତତ୍ତ୍ୱବିତ୍ ସେମାନେ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ତତ୍ତ୍ୱବିତ୍ ମହାବାହ ଗୁଣକର୍ମ ବିଭାଗ ଗୁଣାଗୁଣ ସବୁ ବର୍ତ୍ତନ୍ତି ଇତିମତ୍ତ ନ ସଜ୍ଜତେ ସେମାନେ ଜାଣନ୍ତି ସବୁକିଛି ଗୁଣ ଦ୍ୱାରା ହେଉଛି ତେଣୁ ସେମାନେ ସେ ଗୁଣ ପ୍ରତି ଆସକ୍ତ ହୁଅନ୍ତି ନାହିଁ କିନ୍ତୁ ସାଧାରଣତଃ ଲୋକମାନେ ଶତକଡ଼ା ଅନୁସତ ଭାବ ଲୋକ ଏ ଗୁଣ ଦ୍ୱାରା ପ୍ରଭାବିତ ହେଇକି ସେମାନେ ଭାବନ୍ତି ଆମେ କରୁଛୁ କର୍ତ୍ତା ହଁ ମୁଁ ହେଉଛି କର୍ତ୍ତା ଆଉ ଅନ୍ୟ ସବୁ କାରଣକୁ ସେମାନେ ଭୁଲିଯାଆନ୍ତି ଦୈବଂ ଚୈବାତ୍ର ପଞ୍ଚମ ଭଗବାନ ହେଉଛନ୍ତି ଗୋଟେ କାରଣ ମୁଖ୍ୟ କାରଣ ହେଉଛନ୍ତି ଭଗବାନ ତେଣୁ ଯାହା ହଉ ଜରାସନ୍ଧଙ୍କର ଏହିସବୁ ଜ୍ଞାନ ରହିଛି ସେ କହୁଛନ୍ତି ଯଥା ଦାରୁମୟୀ ଯୋଶୀ ନୃତ୍ୟ କୁହେ କେତେ ଛେୟା ସେ ଯେଉଁ କଣ୍ଢେଇ ନଚା ଯେଉଁଭଳି ଭାବେ ନାଚ ନଚାହାନ୍ତି ସେମାନେ ସମସ୍ତେ ସେଇଭଳି ଭାବେ ନାଚୁଛନ୍ତି ଏ ଭୌତିକ ଜଗତରେ ସମସ୍ତେ ଗୁଣର ପ୍ରଭାବରେ ଗୁଣ ଦ୍ୱାରା ପ୍ରଭାବିତ ହେଇ କାର୍ଯ୍ୟ କରୁଛନ୍ତି ଏବଂ ଈଶ୍ୱରତନ୍ତ୍ର ଅୟମ୍ ତେଣୁ ଈଶ୍ୱରତନ୍ତ୍ର ଈଶ୍ୱରଙ୍କର ଇଏ ହେଉଛି ଗୁଣରେ ସମସ୍ତେ କାର୍ଯ୍ୟ କରୁଛନ୍ତି ନିୟନ୍ତ୍ରଣାଧୀନ ତନ୍ତ୍ର ନିୟନ୍ତ୍ରଣାଧୀନ ବି କୁହାଯାଉଛି ଈଶ୍ୱରଙ୍କ ଅଧୀନରେ ସମସ୍ତେ ଈଶ୍ୱର ସବୁକିଛି ସେ ନିୟନ୍ତ୍ରଣ କରୁଛନ୍ତି ଏଇଟା ଲୋକମାନେ ଜାଣନ୍ତି ନା ସେମାନେ କହୁଛନ୍ତି ମୁଁ ଈଶ୍ୱର ଯେମିତି ଲକ୍ଷ୍ମୀ ଦେବୀ କହିଲେ କି ସେ ଈଶ୍ୱର ଯେମିତି ଇନ୍ଦ୍ର ଭାବୁଥିଲେ ମୁଁ ହେଉଛି ଈଶ୍ୱର ଅଷ୍ଟମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସେ ସବୁଗୁଡ଼ି କହିଲେ ନା ଲକ୍ଷ୍ମୀଦେବୀ ଯେତେବେଳେ ଆବିର୍ଭାବ ହେଲେ ସମୁଦ୍ର ମନ୍ଥନରୁ ସେହି ସମୟରେ ତାଙ୍କର ଯେତେବେଳେ ସ୍ୱୟମ୍ବର ହେଉଥିଲା ସେହି ସମୟରେ ସେ ଏଇ ବାଛୁଥିଲେ ପ୍ରକୃତରେ ତାଙ୍କର କିଏ ଉପଯୁକ୍ତ ପତି ଉପଯୁକ୍ତ ପତି କିଏ ବହୁତ ବ୍ୟକ୍ତି ଅଛନ୍ତି ବହୁତ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଅଛନ୍ତି କିନ୍ତୁ ତାଙ୍କର କିଛି ନା କିଛି ଦୋଷ ରହିଛି ଏହି ପ୍ରସଙ୍ଗରେ ସେ କଥାଟି କହିଥିଲେ ନୂନଂ ତପୋଜସ୍ୟାନମନୋ ନିର୍ଜୟା ଜ୍ଞାନଂ କ୍ୱଚିତ ଚନସଂଗ ବର୍ଜିତ କଶ୍ଚିନ୍ ମାନ କାମ ନିର୍ଜୟା ସ ଈଶ୍ୱର କିଂ ବରତୋ ବିପାଶ୍ରୟା ବହୁତ ତପସ୍ୱୀ ରହିଛନ୍ତି ନୂନଂ ତପସ୍ୟ ନମନ କିନ୍ତୁ କ୍ରୋଧକୁ ଜୟ କରିପାରୁନାହାନ୍ତି କ୍ରୋଧର ଅଧୀନ ହେଇଯାଉଛନ୍ତି ସେମାନେ କ୍ରୋଧ କ୍ରୋଧ ଦ୍ୱାରା କାମ ଏସ କ୍ରୋଧ ଏସ ରଜଗୁଣ ସବୁ ଭଗବାନ କହିଲେ ତୃତୀୟ ଅଧ୍ୟାୟରେ ଏ କାମ କ୍ରୋଧ ହେଉଛି ରଜଗୁଣରୁ ଆସୁଛି ଇଏ ହେଉଛି ଆମର ଶତ୍ରୁ ମହାସନ ମହାପାପା ବିଧି ଏନମ ଇଏ ପାଇଲେଣି ଇଏ ହେଉଛି ଆମର ଶତ୍ରୁ କିନ୍ତୁ କେତେ ଜଣ ଜାଣୁଛନ୍ତି ସେଇଟା ହିରଣ୍ୟକଶିପ ଜାଣିପାରୁଥିଲେ ହିରଣ୍ୟକର ଭାଇ ହିରଣ୍ୟକଶିପ ଭାବୁଥିଲେ ମୁଁ ବହୁତ ବଡ଼ ବଳିବାନ ହେଇଯାଇଛି 33 କୋଟି ଦେବତା ଭିତରୁ ତିନି ଜଣଙ୍କୁ ଛାଡ଼ିଦେଲେ 32 କୋଟି 997,997,997 ଦେବତାମାନେ ଆସି ତାଙ୍କର ସେବା କରୁଥିଲେ ଖାଲି ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ ତିନି ଜଣଙ୍କୁ ସେ ଖଟାଉନଥିଲେ ନହେଲେ ଆଉ ସମସ୍ତଙ୍କୁ ଖଟାଉଥିଲେ ଏମିତି ନାରଦ ମୁନି ନିଜେ ମଧ୍ୟ କହୁଛନ୍ତି ସପ୍ତମ ସ୍କନ୍ଦରେ ଯୁଧିଷ୍ଠ ମହାରାଜ ମୁଁ ମଧ୍ୟ ତାଙ୍କର ଗୁଣଗାନ କରୁଥିଲି ହିରଣ୍ୟକ୍ୟ ମଦନ ଜଗଦୀଶ୍ୱର ସ୍ୱାସ୍ଥ୍ୟ ଜଗଦୀଶ୍ୱର ସର୍ବସ୍ୱ କଥମ ସ୍ତମ୍ଭେ ନ ଦୃଶ୍ୟତେ ସପ୍ତମ ସ୍କନ୍ଦ ଅଷ୍ଟମ ଅଧ୍ୟାୟ ସେଟା କହୁଛନ୍ତି ଆରେ ମନ୍ଦଭାଗ୍ୟ ପ୍ରହ୍ଲାଦ ତୋର ମନ୍ଦଭାଗ୍ୟ ଉଦୟ ହେଇଛି ବୋଲି ତୁ ଏ କଥା କହୁଛୁ ମୋ ଛଡ଼ା ଆଉ କିଏ ଈଶ୍ୱର ଅଛନ୍ତି ମୋ ଛଡ଼ା ଯଦି କିଏ ଈଶ୍ୱର ଅଛନ୍ତି କାହିଁକି କାହାନ୍ତି ସେ କେଉଁଠି ଅଛନ୍ତି ନା ସର୍ବତ୍ର ଯଦି ତୁ କହୁଛୁ ସବୁଠାରେ ଅଛନ୍ତି କାହିଁକି ସ୍ତମ୍ଭରେ ଦେଖାଯାଉ ନାହାନ୍ତି କିନ୍ତୁ ପ୍ରହ୍ଲାଦ ଦେଖିକି ଦେଖିପାରୁଛନ୍ତି ତେଣୁ ଭଗବାନ ସ୍ତମ୍ଭରୁ ବାହାରେ ସତ୍ୟଂ ବିଧାତ ନିଜ ଭୃତ୍ୟ ଭାଷିତ ତାଙ୍କର ନୃତ୍ୟର କଥାକୁ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ନୃସିଂହଦେବ ରୂପରେ ଆବିର୍ଭାବ ହେଲେ ବରାହଦେବ ଏବଂ ନୃସିଂହଦେବ ରୂପେ ଦୁଇଟା ଦୁଇଥର ଆବିର୍ଭାବ ହେଇଛନ୍ତି। ଦୁଇ ଭାଇଙ୍କୁ ହତ୍ୟା କରିବେ ଭଗବାନ ଭଗବାନଙ୍କ ଯୁଦ୍ଧ ପ୍ରବୃତ୍ତିକୁ ସେ ଏଇଭଳି ଭାବରେ ପ୍ରଶମିତ କରିଛନ୍ତି। ଯୁଦ୍ଧ ପ୍ରବୃତ୍ତି ରହିଛି ଭଗବାନଙ୍କର, ଏଇ ଲୀଳା ସବୁ। ତେଣୁ ସେଇଠି କହୁଛନ୍ତି ନୂନାମ ତପଦସ ନାମ ନୁଜ, ବହୁତ ତପସ୍ୟା କରୁଛନ୍ତି କିନ୍ତୁ କ୍ରୋଧକୁ ଜୟ କରିପାରୁନାହାନ୍ତି, କ୍ରୋଧ ଦ୍ୱାରା ବଶବର୍ତ୍ତୀ ହେଇଯାଉଛନ୍ତି ସେମାନେ। ଯେମିତି ଆମର ଦୁର୍ବାସାମୁନି, ଦୁର୍ବାସାମୁନି ସେହିଭଳି ଭାବରେ ଜ୍ଞାନ କଚିତ ସଙ୍ଗବର୍ଜିତ, ବହୁତ ଜ୍ଞାନୀ ଅଛନ୍ତି। ଯେମିତି ଶୁକ୍ରାଚାର୍ଯ୍ୟ, ଶୁକ୍ରାଚାର୍ଯ୍ୟ ଭଗବାନଙ୍କ ଜଣେ ବିଭୂତି, ଭଗବତ ଗୀତାରେ ଭଗବାନ କହିଲେ ଉଷନା କବିନା ଉଷନା କବି, କବିମାନଙ୍କ ଭିତରେ ବିଦ୍ୱାନ ବ୍ୟକ୍ତିମାନଙ୍କ ଭିତରେ ମୁଁ ହେଉଛି ଉଷନା ବା ଶୁକ୍ରାଚାର୍ଯ୍ୟ। ଏତେ ଜ୍ଞାନ ଅଛି କିନ୍ତୁ ଅସୁରମାନଙ୍କ ସହିତ ମିଶିକରି ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରାଉଛନ୍ତି। ଏମିତିକି ଭଗବାନ ଯେତେବେଳେ ଆସିଲେ, ବାମନ ଦେବ ଆସିଲେ, ସେତେବେଳେ ସେ କହୁଛନ୍ତି ତାଙ୍କୁ ଦିଅ ନା ଏ କ'ଣ କ'ଣ ତାଙ୍କ ନା ଭୈରୋଚନ, ବିରୋଚନଙ୍କ ପୁତ୍ର, ତୁମେ ଜାଣିନ ଇଏ ତୁମର ଶତ୍ରୁ ଦେବତାମାନଙ୍କର ଅଦିତି କଶ୍ୟପ ଯାହାତୋ, କଶ୍ୟପ ଅଦିତି ଯାହାତୋ ଦେବ ପ୍ରିୟ ଚିକିତ୍ସା, ଦେବତାମାନଙ୍କ କରିବା ପାଇଁ ସାହାଯ୍ୟ କରିବା ପାଇଁ ସେ ଆସିଛନ୍ତି। ବିଷ୍ଣୁ ଇଏ ଏସବୁ ଭାଇ କ'ଣ ବିଷ୍ଣୁ, ବିଷ୍ଣୁ ସାକ୍ଷାତ ଇଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ ଭଗବାନ। ଏବେ ରିସେଣ୍ଟଲି ସାଙ୍ଗେ ସାଙ୍ଗେ ଯାହାତ ହେଇକି ଆସିଛନ୍ତି, ତୁମଠୁ ଛଡ଼େଇକି ନେଇଯିବେ। ତିନି ପାଦ ଯେଉଁ ଦେଖାଉଛନ୍ତି ପାଦ, ଛୋଟିଆ ଛୋଟିଆ ପାଦ ତୁମକୁ ଛଳନା କରୁଛନ୍ତି, ତୁମେ ଜାଣିପାରୁନା। ଦୁଇ ପାଦରେ ସବୁ ନେଇଯିବେ, ନେଇକରି ନିଜେ ରଖିବେ ନାହିଁ, ନିଜେ ତୁମର ଶତ୍ରୁ ଇନ୍ଦ୍ରଙ୍କୁ ପ୍ରଦାନ କରିବେ। ତେଣୁ ତାଙ୍କୁ ଦିଅ ନା, ଏଇଭଳି ଭାବରେ ଜ୍ଞାନ ତାଙ୍କର ଅଛି, ଭଗବାନ ବିରୁଦ୍ଧରେ ଯାଇକି ଠିଆ ହେଉଛନ୍ତି। ତେଣୁ ବଳି ମହାରାଜ ତାଙ୍କୁ ତ୍ୟାଗ କରିଦେଲେ, ଗୁରୁ ନ ସତ୍ସା, ବଳି ମହାରାଜ ତାଙ୍କ ଗୁରୁଙ୍କୁ ତ୍ୟାଗ କରିଦେଲେ। ତେଣୁ ଏଇଭଳି ଭାବରେ ଜ୍ଞାନ କଚିତ୍ନାଶ ସଙ୍ଗବର୍ଜିତ, ଏତେ ଜ୍ଞାନ ରହିଛି କିନ୍ତୁ ସେ ସଙ୍ଗରୁ ମୁକ୍ତ ହେଇପାରୁନାହାନ୍ତି, ଅସୁରଙ୍କ ସହିତ ସଙ୍ଗ କରୁଛନ୍ତି। ସେହିଭଳି ଭାବରେ କଶ୍ଚିନ୍ ମହାନ୍ତ ସନ କାମ ନିର୍ଜୟ, ବହୁତ ମହାନ ବ୍ୟକ୍ତି ଅଛନ୍ତି ଯିଏକି କାମକୁ ନିର୍ଜୟ ଜୟ କରିପାରୁନାହାନ୍ତି। ବ୍ରହ୍ମା, ବ୍ରହ୍ମାଙ୍କ ବିଷୟରେ କଥା କୁହାଯାଏ, ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଥିଲେ, ତାଙ୍କର କନ୍ୟା ସୃଷ୍ଟି କରୁଥିଲେ ସରସ୍ୱତୀ ଦେବୀ, ଏତେ ତାଙ୍କର ରୂପ ରହିଛି, ମୋହିତ ହେଇଗଲେ, ତାଙ୍କର କାମ ଭାବ ଯାହା ଥିଲା ତାଙ୍କ ପଛରେ ଧାବିତ ହେଇଥିଲେ। ତେଣୁ ସେ କଥା ଲକ୍ଷ୍ମୀ ଦେବୀ କହୁଛନ୍ତି, କଶ୍ଚିନ୍ ମହାନ୍ତ ସନ କାମ କହ ଈଶ୍ୱର କ'ଣ ଯେ ପରତ ବିପାଶ୍ରେ, ଇନ୍ଦ୍ରଙ୍କ ବିଷୟରେ କହୁଛନ୍ତି। ଇନ୍ଦ୍ର ଈଶ୍ୱର, ତ୍ରିଲୋକର ଈଶ୍ୱର ହେଉଛନ୍ତି ଇନ୍ଦ୍ର, କିନ୍ତୁ ପରତ ବିପାଶ୍ରେ ଯେତେବେଳେ ଅସୁରମାନଙ୍କ ଦ୍ୱାରା ପରାଜିତ ହେଇଯାଆନ୍ତି, ସେତେବେଳେ ସେ ପ୍ରଭୁ ପ୍ରାର୍ଥନା, ପ୍ରଭୁ ରକ୍ଷା କରନ୍ତି, ହରେ
କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ
ହରେ ହରେ। ତେଣୁ ଭଗବାନ ଆସି ତାଙ୍କୁ ରକ୍ଷା କରନ୍ତି। ଏତେ ଚାଂସ କଳାପୁଂସ କୃଷ୍ଣ ସେ ଭଗବାନ ସ୍ୱୟଂ ଇନ୍ଦ୍ରାରି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ। ଏଇଭଳି ଭାବରେ ଭଗବାନଙ୍କର ଅନେକ ଅବତାର ଆସିଛନ୍ତି, କେତେବେଳେ ବରାହ ରୂପରେ ଆସନ୍ତି, କେତେବେଳେ ନୃସିଂହ ରୂପରେ ଆସନ୍ତି, କେତେବେଳେ ବାମନ ରୂପରେ ଆସନ୍ତି, କେତେବେଳେ ରାମ ରାମ କ'ଣ ବ୍ରହ୍ମ ସଂହିତାରେ କହିଲେ ରାମ ନୃସିଂହ ବାମନ ଇତ୍ୟାଦି ରାମାଦି ମୂର୍ତ୍ତି ସୁବଳା ନିୟମେନ ତିଷ୍ଠନ୍ ନାନାବତାର ମକରୋଦ ଭୁବନେଶ୍ୱ କିନ୍ଦୁ କୃଷ୍ଣ ସ୍ୱୟଂ ସମଭବତ୍ ପରମାତ୍ମାନୟୋ ଗୋବିନ୍ଦମାଦି ପୁରୁଷଂ ଆମି। ଏହିଭଳି ଭାବରେ ଅନେକ ଭଗବାନ ଅଦ୍ୱୈତ ଅଚ୍ୟୁତ ମନାଦି ମନନ୍ତ ରୂପ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନ ଚ ବେଦେଶୁ ଦୁର୍ଲଭ ମଧୁର୍ଲଭ ମାତ୍ମକ୍ତୌ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଅନେକ ଅବତାର ଭଗବାନଙ୍କ ଆସୁଛନ୍ତି, ତେଣୁ ଇଏ ହେଉଛନ୍ତି କ'ଣ ପାଇଁ ଆସୁଛନ୍ତି ନା, ଯେତେବେଳେ କ'ଣ ଦେବତାମାନଙ୍କ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ, ସାଧୁମାନଙ୍କୁ ତ୍ରାଣ କରନ୍ତି, ଆନନ୍ଦ ପ୍ରଦାନ କରନ୍ତି, ଏବଂ ଦୁଷ୍କୃତମାନଙ୍କୁ ତାଙ୍କୁ ଭଗବାନ ବିନାଶ କରନ୍ତି। ତେଣୁ ଏହିଭଳି ଭାବରେ ଅନେକ ଯେଉଁ ଅବତାର ଅଛନ୍ତି, ତୃତୀୟ ସ୍କନ୍ଧ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ 22 ଅବତାର ବିଷୟରେ ବର୍ଣ୍ଣନା କଲେ, ତା ଦେହରେ କୃଷ୍ଣଙ୍କୁ ମଧ୍ୟ ବଳରାମ ଏବଂ କୃଷ୍ଣଙ୍କୁ 19ତମ ଏବଂ 20ତମ ଅବତାର ରୂପରେ ବର୍ଣ୍ଣନା କରିଦେଲେ। ତେଣୁ ସୁତ ଗୋସ୍ୱାଇଙ୍କ ଚିନ୍ତା ଆସିଗଲା, ଲୋକମାନେ କହିବେ କୃଷ୍ଣ ଜଣେ ଅବତାର, ସୁତ ଗୋସ୍ୱାଇଙ୍କୁ କହିଛନ୍ତି ଅଥରଟି, ତେଣୁ ସେ କ୍ଲାରିଫିକେସନ ଦେଲେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଶ୍ଳୋକ ଅଠେଇଶରେ ଏକଥା କହିଲେ ଏତେ ଚାଂସ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଯେତେ ସବୁ ମୁଁ କହିଲି କୃଷ୍ଣଙ୍କୁ ଯଦିଓ ଅବତାର ବୋଲି କହିଲି କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାରି ବ୍ୟାକୁଳ ଲୋକମ ଇନ୍ଦ୍ରଙ୍କର ଅରି ଯେଉଁ ଅସୁରମାନେ ବା ଦୈତ୍ୟମାନେ ଯେତେବେଳେ ଲୋକମାନଙ୍କୁ ବ୍ୟାକୁଳ କରିଦିଅନ୍ତି ସେତେବେଳେ ଭଗବାନ ଆସିକରି ତାଙ୍କୁ ମୃଢ଼ୟନ୍ତି ଯୁଗେ ଯୁଗ ପ୍ରତି ଯୁଗରେ ତାଙ୍କୁ ଆସି ରକ୍ଷା କରନ୍ତି ଦେବତାମାନଙ୍କୁ ତାଙ୍କ ଭକ୍ତମାନଙ୍କୁ ରକ୍ଷା କରନ୍ତି ତେଣୁ ଏଇ ଯେଉଁ ରହିଛନ୍ତି ଭଗବାନ ଏଇଭଳି ଭାବରେ ଯେଉଁ ରହିଛନ୍ତି କ'ଣ ଯେଉଁ ଇଏ ଯେଉଁ ରହିଛନ୍ତି ଈଶ୍ୱର ବହୁତ ଈଶ୍ୱର ରହିଛନ୍ତି ନିୟନ୍ତ୍ରଣକାରୀ ରହିଛନ୍ତି କିନ୍ତୁ ପରମେଶ୍ୱର ହେଉଛନ୍ତି ଭଗବାନ କୃଷ୍ଣ ତାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି ଏଇଟା ବ୍ରହ୍ମା କହିଲେ ବ୍ରହ୍ମ ସଂହିତାରେ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଜ ଗୋବିନ୍ଦ ସର୍ବକାରଣ କାରଣ ସବୁ କାରଣର କାରଣ ହେଉଛନ୍ତି ସିଏ ଆମର ଶ୍ରୀଶ୍ରୀମଦ ଭକ୍ତିସ୍ୱରୂପାନନ୍ଦ ସ୍ୱାମୀ ଗୁରୁ ମହାରାଜ କହନ୍ତି ବୈଜ୍ଞାନିକମାନଙ୍କ ଭିତରେ ଗୋଟେ ପାରାଡକ୍ସ ରହିଛି ସେମାନେ ସେ ତାର ସବୁ ଉତ୍ତର ପାଇପାରୁନାହାନ୍ତି ସେଇଟା ହେଉଛି ଏଗ୍ ଚିକେନ୍ ପାରାଡକ୍ସ ଆଗ କୁକୁଡ଼ା ଆସିଲା ନା ଆଗ ଅଣ୍ଡା ଆସିଲା ଆଗ ମଞ୍ଜି ନା ଆଗ ଗଛ ଏଗ୍ ଚିକେନ୍ ପାରାଡକ୍ସ ଜଣେ ଭଗବାନ ଭକ୍ତ ନହେଲେ ଆର ଉତ୍ତର ଦେଇପାରିବ ନାହିଁ ତେଣୁ ଭଗବାନ ସେ ପାରାଡକ୍ସରେ ଉତ୍ତର ଦେଇଛନ୍ତି କ'ଣ କହିଲେ ହଁ ସର୍ବଜୋନି ସୁକନ୍ତେୟ ମୂର୍ତ୍ତ ସମମତି ଯାହା ତାସାଂ ବ୍ରହ୍ମ ମୋ ଜୋନି ଅହମ୍ ବୀଜପ୍ରଦ ପିତା ସିଏ ହେଉଛନ୍ତି ବୀଜ ପ୍ରଦାନକାରୀ ପିତା ତେଣୁ ମଞ୍ଜି ପ୍ରଥମେ ମଞ୍ଜି ଆସିଲା ତାପରେ ଗଛ ହେଲା ବା ପ୍ରଥମେ ଅଣ୍ଡା ଆସିଲା ତାପରେ କୁକୁଡ଼ା ହେଲା ଯଦି ଆମେ କହିଲା ଏଇଟା କୁକୁଡ଼ା ଆସିଲା ନା ଭଗବାନ ପ୍ରଦାନ କଲେ ସେଇଟା ଭଗବାନ ଦେଇଛନ୍ତି ଭଗବାନଙ୍କ ସହିତ ବୈଜ୍ଞାନିକମାନଙ୍କ ଯେତେ ବିଜ୍ଞାନ କରୁଛନ୍ତି ଏତେ ରିସର୍ଚ୍ଚ କରୁଛନ୍ତି ଗବେଷଣା କରୁଛନ୍ତି ବହୁତ କ୍ୱେଶ୍ଚିନ୍ ରହିଛି ସେ ଆନ୍ସର୍ ଦେଇପାରୁନାହାନ୍ତି ବିଜ୍ଞାନ ଫେଲ୍ସ ସାଇନ୍ସ ଫେଲ୍ସ ଯେଉଁଠି ସାଇନ୍ସ ଫେଲ୍ ସେଠି ଆମର ଆଧ୍ୟାତ୍ମିକ ଜ୍ଞାନ ଆରମ୍ଭ ହେବ ଇଏ ହେଉଛି ପରମ କ'ଣ ପରମ ପରମ ବିଜ୍ଞାନ ଜ୍ଞାନ ପରମ ଗୁହ୍ୟମ ପରମ ଜ୍ଞାନ ଏଇଠି ରହିଛି ଭାଗବତ ଜ୍ଞାନ ଭଗବାନଙ୍କର ଯେଉଁ ବେଦରେ ସବୁ ଜ୍ଞାନ ରହିଛି ସବୁ ଜ୍ଞାନ ରହିଛି ତାର ସବୁ ପ୍ରଶ୍ନର ଉତ୍ତର ଆମେ ପାଇବା ତେଣୁ ବ୍ରହ୍ମା ସେଇଟା ଜାଣିଛନ୍ତି ତେଣୁ ସେ କହିଲେ ପରମେଶ୍ୱର ପରମ କାରଣ ହେଉଛନ୍ତି ଭଗବାନ କୃଷ୍ଣ ଯାହାଙ୍କ ଉପରେ ଆଉ କେହି ଈଶ୍ୱର ନାହାନ୍ତି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ସିଏ ହେଉଛନ୍ତି କିଭଳି ଭାବରେ ନା ସଚିତ ବା ଆନନ୍ଦ ସତ୍ କହିଲେ ଭଗବାନ ସବୁବେଳେ ପାଇଁ ରହିଛନ୍ତି ଏ ଭୌତିକ ଜଗତ ସତ୍ ନୁହଁ ଏଇଟା ଅସତ୍ ଏଇ ସୃଷ୍ଟି ହେବ କିଛି କାଳ ରହିବ ପୁଣି ଚାଲିଯିବ ଏଠି ଯାହା ସବୁ ରହୁଛି ଅସତ୍ ସବୁ ରହିଛି ଆଉ ପୂର୍ବ ଶ୍ଳୋକରେ ଦରାସନ୍ଦ ସେତା କହିଲେ ନ ପ୍ରିୟା ପ୍ରିୟ ରାଜ ନିଷ୍ଠା ଦେଇ ଦୃଶ୍ୟତେ ସବୁବେଳେ ପାଇଁ ରହିବ ନାହିଁ ସତ୍ ନୁହଁ ଏଇଟା ନା ସତ ବିଦ୍ୟତେ ଭାବ ନା ଭାବ ବିଦ୍ୟତ ସତ ଉଭୟ ଅନ୍ତ ଅନ୍ୱୟ ତତ୍ତ୍ୱଦର୍ଶୀ ଉଭୟ ଦୃଷ୍ଟିନ୍ତ ଅନ୍ୱୟ ତତ୍ତ୍ୱଦର୍ଶୀ ବି ତତ୍ତ୍ୱଦର୍ଶୀମାନେ ଏଇଭଳି ଭାବରେ କହନ୍ତି ନା ସତ ବିଦ୍ୟତେ ଭାବ ଅସତ୍ ଯେଉଁ ବସ୍ତୁ ରହିଛି ତାର ସବୁବେଳେ ପାଇଁ ରହିବ ନାହିଁ ନା ସତ ବିଦ୍ୟତେ ଭାବ ନା ଭାବ ବିଦ୍ୟତ ସତ ସତ୍ ବସ୍ତୁର କେବେ ନଷ୍ଟ ହେବ ନାହିଁ ଏଇଭଳି ଭାବରେ ଉଭୟ ଦର୍ଶନ କରିକି ତତ୍ତ୍ୱଦର୍ଶୀମାନେ ଏଇଭଳି ଭାବରେ କଥା କହିଛନ୍ତି ଭୌତିକ ଜଗତ ହେଉଛି ଅସତ୍ ଜଗତ ଅସତୋ ମା ସତ୍ଗମୟ ଅସତରେ ରୁହ ନା ସତ୍ ସତ୍ ବସ୍ତୁକୁ ଯାଅ ସତ୍ ପାଖକୁ ଯାଅ ସତ୍ର ସନ୍ଧାନ କର ଅସତୋ ମା ସତ୍ଗମୟ ତେଣୁ ଇଏ ଯେଉଁ ରହିଛି ଇଏ ହେଉଛି ଅସତ୍ ବସ୍ତୁ ସବୁ କିଛି ରହିଛି ତେଣୁ ଏଇଟା କୁହାଗଲା କ'ଣ ନା ସେ ଯେଉଁ ଈଶ୍ୱର ପରମ କୃଷ୍ଣ ସଚିଦା ସେ ଭଗବାନ ହେଉଛନ୍ତି ସତ୍ ସବୁବେଳେ ପାଇଁ ରହିବେ ଭଗବତ ଗୀତାର ଆରମ୍ଭରେ ଭଗବାନ କହିଲେ ଏଇଟା ଅର୍ଜୁନଙ୍କୁ କହିଲେ ଅର୍ଜୁନ କ'ଣ ସେ ଶ୍ଳୋକ ତମେ କି ମୁଁ କି ରାଜାମାନେ ଏଭଳି କେତେବେଳେ ସମୟ ନଥିଲା ଯେତେବେଳେ ତମେ ନଥିଲ ବା ମୁଁ ନଥିଲି ବା ରାଜାମାନେ ନଥିଲେ ଦ୍ୱିତୀୟ ଅଧ୍ୟାୟରେ ସେ ଶ୍ଳୋକଟି ରହିଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଏଇଟା ଏଇଠୁ ଆରମ୍ଭ ହେଇଯିବ ତାର ଜ୍ଞାନ ଭଗବାନ ଦେଇଛନ୍ତି କ'ଣ ସେଇଟା ଶ୍ଳୋକ କହିଲେ ଦେଖ ତମେ ଯେଉଁ କହୁଛ ଏମାନେ ସବୁ ମୃତ୍ୟୁବରଣ କରିବେ ତାଙ୍କ ସ୍ତ୍ରୀମାନେ ବିଧବା ହେଇଯିବେ ସବୁ ଆରମ୍ଭ ହେବ କ'ଣ ସବୁ ସମାଜରେ ବିଭିନ୍ନ ପ୍ରକାର ବିପ୍ଳବ ସୃଷ୍ଟି ହେବ ଏସବୁ କହିଲ, କିନ୍ତୁ କହିଲେ ଯେ ନା କ'ଣ ସେ ଶ୍ଳୋକଟି ନତିବାହାନ ଯାହାତୁ ନା ଆସମ ନ ତୁମ ନିମି ଜନା ଦୀପା ନ ଚାହିଁବ ନ ଭବିଷ୍ୟାମ ସର୍ବେ ବୟମ ମତ ପରମ ନ ତୁ ଏବ ଅହମ୍ ଏମାନେ କେହି ମୁଁ ବା ତମେ ବା ଏ ରାଜାମାନେ ଏମିତି କେତେବେଳେ ସମୟ ନଥିଲା ସେମାନେ ନଥିଲେ ଆମେ ନଥିଲେ ବା ଏମିତି କେତେବେଳେ ସମୟ ହେବ ନାହିଁ ଆମେ ରହିବା ନାହିଁ ତେଣୁ ଜୀବକୁ କୁହାଯାଏ ଅଜୋ ନିତ୍ୟ ଶାଶ୍ୱତୋୟଂ ପୁରାଣ ନ ହନ୍ୟତେ ହନ୍ୟମାନ ଶରୀରେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଏଇଟା ଭଗବାନ କହିଲେ କ'ଣ ନ ଜାୟତି ମ୍ରିୟତେ ବା କଦାପି ନାୟଂ ଭୂତ୍ୱା ଭବିତାବାନ ଭୂୟ ଅଜୋ ନିତ୍ୟ ଶାଶ୍ୱତୋୟଂ ପୁରାଣ ନ ହନ୍ୟତେ ହନ୍ୟମାନ ଶରୀରେ ଅଜ ନିତ୍ୟ ଏବଂ ଶାଶ୍ୱତ ଏ ଦୁଇଟି ଶବ୍ଦ ସବୁବେଳେ ନିତ୍ୟ ମାନେ ସବୁବେଳେ ପାଇଁ ଶାଶ୍ୱତ ମାନେ ସବୁବେଳେ ପାଇଁ ତା ଭିତରେ ତଫାତ୍ ହେଉଛି କ'ଣ ସିଦ୍ଧର ସ୍ୱାମୀ ଏଇଟା କହିଛନ୍ତି ନିତ୍ୟ କହିଲେ ବୃଦ୍ଧି ପ୍ରତିଷେଧ ଆମର ଯେଉଁ ଆକାର ରହିଛି କେଶ ଆତ୍ମାର ଆକାର ହେଉଛି କେଶାଗ୍ରର 10,000 ଭାଗରୁ ଭାଗେ ଇଏ ହେଉଛି ଆତ୍ମାର ଆକାର ତେଣୁ ଏଇଟା ଏତେ ବର୍ଷ ହେଲା ରହିଲାଣି ଫୁଲିଗଲା ଟିକେ ନା ନିତ୍ୟ କହିଲେ ଯେଉଁ 10,000 ଭାଗରୁ ଭାଗେ ସେ 10,000 ଭାଗରୁ ଭାଗେ ଆଉ ଅଧିକା ହେବାର ନାହିଁ ବୃଦ୍ଧି ପ୍ରତିଷେଧ ଆଉ ଶାଶ୍ୱତ କହିଲେ କ୍ଷୟ ପ୍ରତିଷେଧ ଏତେ ଦିନ ହେଇଗଲାଣି କ୍ଷୀଣ ହେଇଗଲାଣି ଉୟର ଆଣ୍ଡ ଟିୟର ହେଇଗଲାଣି ନା ସେ ଯେଉଁ 10,000 ଭାଗରୁ ଭାଗେ ସେତିକିରେ ରହିଛି ସିଦ୍ଧସ୍ୱାମୀ ତାଙ୍କର ଟିକାରେ ଏଇଟା କହିଛନ୍ତି ଅଜୋ ନିତ୍ୟ ଶାଶ୍ୱତ ଏହାଙ୍କୁ ନା ଅନ୍ୟତ ଅନ୍ୟମାନ ଶରୀରରେ ଶରୀର ହତ୍ୟା ହେଇଗଲେ ମଧ୍ୟ ଆମର କିଛି ନଷ୍ଟ ହେବ ନାହିଁ ତେଣୁ ଇଏ ହେଉଛି ସତ୍ ବସ୍ତୁ ଏ ଶରୀରଟି ହେଉଛି ଅସତ୍ ବସ୍ତୁ ଆତ୍ମା ହେଉଛି ସତ୍ ବସ୍ତୁ ତେଣୁ ଭଗବାନ ହେଉଛନ୍ତି ସତ୍ ସବୁବେଳେ ପାଇଁ ସତ୍ ଆମେ ସମସ୍ତଙ୍କର ସେଇଭଳି ଭାବରେ ଗୋଟେ ସତ୍ ଶରୀର ରହିଛି ଭଗବାନ ଯେଉଁଭଳି ଭାବରେ ସଚ୍ଚିଦାନନ୍ଦ ଶରୀର ଆମେ ସମସ୍ତଙ୍କର ସେଇଭଳି ଭାବରେ ଶରୀର ରହିଛି କିନ୍ତୁ ବର୍ତ୍ତମାନ ଯେମିତି ଆମେ ସରକାରଙ୍କ ନିୟମ ଭଙ୍ଗ କଲେ ଜେଲ୍କୁ ଯାଉଛେ ଜେଲ୍ରେ ଆମକୁ ଗୋଟେ ଅଲଗା ପୋଷାକ ଦିଆଯାଏ ଏତେ ନମ୍ବର ସେଇଭଳି ଭାବରେ ଆମକୁ ଏଇ 84 ଲକ୍ଷ ପୋଷାକ ରହିଛି ଆମେ ଗୋଟେ ଗୋଟେ ପୋଷାକ ପ୍ରାପ୍ତ ହେଇଛେ କିନ୍ତୁ ଇଏ ଯେତେବେଳେ ଆମେ ଏଥିରୁ ମୁକ୍ତ ହେବା ସେତେବେଳେ ଆମର ଯେଉଁ ରହିଛି କ'ଣ ନିତ୍ୟ ସତ୍ ଶରୀର ରହିଛି ସେଇଟାକୁ ଆମେ ପ୍ରାପ୍ତ ହେବା ଦିବ୍ୟ ଶରୀର ସେଇଟା ଭଗବାନ ଭଳି ଶରୀର ଆମର ରହିଛି ତେଣୁ ଏଇଟା କୁହାଗଲା ଯେ ସତ୍ ଚିତ୍ ଏବଂ ଆନନ୍ଦମୟ ଭଗବାନ ହେଉଛନ୍ତି ପୂର୍ଣ୍ଣ ଚେତନମୟ କିନ୍ତୁ ଆମେ ସବୁ ଅଜ୍ଞାନ ଅନ୍ଧକାର ରହିଛେ ତମସୋ ମହା ଜ୍ୟୋତିର୍ଗମୟ ଆମେ ଅନ୍ଧକାର ରହିଛେ ଅଜ୍ଞାନ ତା ଭିତରେ ରହିଛେ କିନ୍ତୁ ଭଗବାନ ହେଉଛନ୍ତି ଜ୍ଞାନମୟ ଶରୀର ସବୁ ଜ୍ଞାନ ତାଙ୍କ ପାଖରେ ରହିଛି ସବୁ ଜ୍ଞାନ ଭଗବତ ଗୀତା 13 ଅଧ୍ୟାୟରେ 8-11 ଏଇ 8-12 5 ଶ୍ଳୋକରେ ସବୁ ଜ୍ଞାନ ଦେଇଦେଲେ ଏବଂ ଜ୍ଞାନ ଦେଇକରି କହିଲେ ଏତ ଜ୍ଞାନ ବ୍ୟତିକ୍ରପ୍ତମ ଅଜ୍ଞାନ ଜଗତ ଅନ୍ୟଥା ଏଇସବୁ ହେଉଛି ଜ୍ଞାନ ଆଉ ସବୁ ଯାହା ରହିଲା ସବୁ ଅଜ୍ଞାନ କେହି କହିପାରିବେ ନାହିଁ ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ ନା କହିବେ ନାହିଁ ମୁଁ ସବୁ ଜ୍ଞାନ ପ୍ରାପ୍ତ ହେଇଗଲି ବୋଲି କିନ୍ତୁ ଭଗବାନ ସବୁ କିଛି ଜ୍ଞାନ ମତ ସ୍ମୃତିର ଜ୍ଞାନ ପହନଞ୍ଚ ଭଗବାନଙ୍କର ସ୍ମୃତି ଆସୁଛି ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି ତେଣୁ ସବୁ ଜ୍ଞାନ ଦେଇପାରିବେ ତେଣୁ ଭଗବାନ ଦେଲେ କ'ଣ ଏଇ ଯେଉଁ ବେଦାନ୍ତ ସୂତ୍ର ଦେଲେ ଭଗବାନ ବେଦାନ୍ତ କୃତ ବେଦ ବିଦେବ ଚାହାନ୍ ଭଗବାନ ବେଦାନ୍ତ ପ୍ରଦାନ କଲେ କାରଣ ସବୁ ପ୍ରକାର ତାଙ୍କ ଜ୍ଞାନ ରହିଛି ସେ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯିବ ନାହିଁ ପଡ଼ୁନାହିଁ ଚନ୍ଦିପନି ମନକୁ ପାଖକୁ ଗଲେ କାହିଁକି ନା ଶିକ୍ଷା ଦେଉଛନ୍ତି ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେ ଜଣେ ଗୁରୁ ଗ୍ରହଣ କରିବା ସେଇଥିପାଇଁ ଭଗବାନ ଗୁରୁ ଗ୍ରହଣ କଲେ ନା ଭଗବାନଙ୍କ ଗୁରୁଙ୍କର ଆବଶ୍ୟକତା ନାହିଁ କିଛି ଭଗବାନ ହେଉଛି ଗୁରୁଙ୍କର ଗୁରୁ ଜଗଦ୍ଗୁରୁ ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଇକି ସମସ୍ତେ ଜଗଦ୍ଗୁରୁ ବୋଲାଉଛନ୍ତି ବ୍ରହ୍ମା କହୁଛନ୍ତି ଦ୍ୱିତୀୟ ସ୍କନ୍ଦ 5 ଅଧ୍ୟାୟରେ ନାରଦ ମୁନି ଯେତେବେଳେ ପଚାରିଲେ ପିତାଶ୍ରୀ ଆପଣ ତ ସୃଷ୍ଟିକର୍ତ୍ତା ଆପଣ କାହାର ଧ୍ୟାନ କରୁଛନ୍ତି ଆପଣ ଉପରେ କିଏ ଅଛନ୍ତି ତେଣୁ ବ୍ରହ୍ମା କହିଲେ तस्मै नमो भगवते वासुदेवाय धीमहि जन्माय दुर्जया मां वदन्ति जगद्गुरु। मुँह से ही भगवान प्रणाम करुच्ची जहाँ मायारे माया मोहित है लोक मैंने भावती मुँह जगद्गुरु आज आम देखा जगत में बहुत जगद्गुरु निजी को दावी करें जगद्गुरु किंतु जगद्गुरु प्रकृत रे वैष्णव समाज रे आम जगद्गुरु पोस्ट खाली रही एपर्तंत कि फिलअप हो पार ना ये कैंडिडेट बाहर ना जगद्गुरु भगवान को आस जगद्गुरु भगवान कह ना मु जगद्गुरु नुह भगवान कह राधिका हो राधिका गुरु आम शिष्य नट चैतन्य चरितामृत वर्णना कर राधिका हो गुरु एवं राधाराणी कहते मोर किसी ज्ञान ना यही भाव में ये पोस्ट खाली रही वैष्णव समाज ब्रह्मा देख जगद्गुरु से ब्रह्म आदि कवे भागवत आरंभ कथा कह आदिगुरु किंतु सी कहते मत जगद्गुरु कहते आदिगुरु कहते सी होती प्रकृत भगवान मायार मोहित होती तेणु यही भाव भगवान शरीर सच्चित आनंदमय भगवान होती आनंद भगवान कथार आनंद रही तब कथा श्रावण मंगल श्रीमद भूवि गुण भूवि ए अमृत अमृत भगवान कल कितने आनंद न भगवान कथार आनंद रही आनंदा बुद्धिवर्धन आनंद बढ़ी बढ़ क्या जीव आनंद भौतिक जगत आनंद हूँ आद्यंतवंत कौंते ये संस्पर्शा भोगा आम ये विभिन्न इंद्र मान द्वारा जो भोग प्राप्त हो सुख प्राप्त होचे यहाँ हूँ दुखर आरंभ होदि किसी सुख प्राप्त होचे जो सुखर आदि अच्छी से सुखर अंतर अच्छी तेणु बुद्धिमान व्यक्ति से आनंदित हूँ ना बुद्धिमान व्यक्ति भगवान रमंते योगिन अनंते सद्यानंद चिदात्मनि इति राम पदे नासो परम ब्रह्म विधीयते ये राम शब्द अर्थ हो श्री राम जय राम जय जय राम अर्थ होती कौन रमंती जोगिन अनंते राम रामेति रामेति रमे राम मनोरमे इसी राम पद नाश परम ब्रह्म विधीयते शिवजी कहते पार्वती को राम शब्द अर्थ होता राम रामेति राम राम शब्द तो नौ गोटे शब्द रही पार ना बारंबार से शब्द को उच्चारण कर आनंद प्राप्त हो शिवजी राम रामेति राम राम रमे राम मनोरमे ये बहुत आनंद प्रदान करिवो इति राम पद नाश हो परम ब्रह्म विधीयते तेणु ये हूँ राम शब्द अर्थ परम ब्रह्म भगवान स्वयं राम शब्द अर्थ हूँ यहाँ तेणु ये जो राम शब्द रही ये भगवान नाम सब रही भगवान राम ये आनंद प्रदान करिवो राम शब्द ये हूँ आनंद हूँ कौन सब बढ़ी चलो आनंद शेष हम ना जो मैंने जोगी मैंने ये भगवान पाखे ये भगवान ठोर ये आनंद प्राप्त हमारे जो आनंद सब बढ़ी बढ़िया जीव परम ब्रह्मा विधीयते तेनाली भगवान शरीर से ही भाव सच्चिदानंदम शरीर ईश्वर परम कृष्ण सच्चिदानंद विग्रह अनादिरादि गोविंद भगवान कौन से आदि ना अनादि से केवटू भगवान जहाँ हेल्ले कह आदि ना कौन कह अनादि एवं सी हूँ आदि पुरुष अहम आदि देवाना महर्षिना सर्वश एवं चतुर्श्लोकी भागवत प्रथम श्लोक हो सीटा भगवान हूँ आदि पुरुष भगवान गोविंद महादि पुरुषम तमं भजा सी हूँ आदि पुरुष अनादि आदि गोविंद सर्व कारण कारण सी हूँ गोविंद गोविंद कहले गाभी मान को इंद्रिय मान से आनंद प्रदान करती तेणु से गोविंद ये समस्त कारण कारण सब कारण कारण हूँ यहाँ यहाँ वैज्ञानिक मैंने जानपार ना सब खोजुच कौन कारण କିନ୍ତୁ ଭକ୍ତଙ୍କ ପାଇଁ ଜାଣିବା ପାଇଁ କିଛି ଅସୁବିଧା ନାହିଁ, ସବୁ କାରଣ କାରଣ ସବୁ ଭଗବାନ କୃଷ୍ଣ ସେ ଜାଣିପାରୁଛନ୍ତି ସବୁ କାରଣ କାରଣ ସେଇଟା। ଯେମିତି ଗୋଟେ ଥର ନାରଦ ମୁନି ଥରେ ଯାଉଥିଲେ ଏବଂ ବ୍ରାହ୍ମଣ ଏବଂ ମୋଚି ଦୁଇ ଜଣ ଯାକ ଦେଖା ହେଲେ, ଦୁଇ ଜଣ ଯାକ ପଚାରିଲେ ଯେ ବ୍ରାହ୍ମଣ ମଧ୍ୟ ଭଗବାନ ଭଜନ କରୁଥିଲେ, ମୋଚି ମଧ୍ୟ ଭଗବାନ ଭଜନ କରୁଥିଲେ, ତେଣୁ ସେ ଜାଣିବା ପାଇଁ ଚାହିଁଲେ ଆମେ କେବେ ଉଦ୍ଧାର ପାଇବା। ଆମେ ମଧ୍ୟ ଚାହୁଁଛେ ଆମେ କେବେ ଉଦ୍ଧାର ପାଇବୁ, ଏ ଜନ୍ମରେ ହେଇପାରିବ କି ନାହିଁ, ଆମ ସମସ୍ତଙ୍କର ଚିନ୍ତା ରହିଛି, ପ୍ରଶ୍ନ ରହିଛି। ତେଣୁ ବ୍ରାହ୍ମଣ ଯେତେବେଳେ ପଚାରିଲେ ନାରଦ ମୁନି କହିଲେ ଠିକ୍ ଅଛି ମୁଁ ବୁଝିକି କହିବି ଭଗବାନଙ୍କଠାରୁ। ଏଗୁଡ଼ା ଦୁଇ ଜଣ ଯାକ କଥା ଯାଇକି ଭଗବାନ କହିଲେ ବୈକୁଣ୍ଠ ଲୋକରେ, ବୈକୁଣ୍ଠ ଲୋକରେ କହିଲେ ଭଗବାନ ବିଷ୍ଣୁ ଶୁଣିକିରି କହିଲେ ଯେ ତମେ କହିବ ଯେ ମୋଚି ଏଇ ଜନ୍ମରେ ଉଦ୍ଧାର ପାଇଯିବେ, ଆଉ ବ୍ରାହ୍ମଣକୁ ଅନେକ ଜନ୍ମ ଲାଗିବ। ତେଣୁ ନାରଦ ମୁନି ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ, ନାରଦ ମୁନି କହିଲେ କେମିତି ଇଏ ତ ଭଗବାନ ତ ଭଜନ ପାଳନ କରୁଛି, ଯଜନ ଯାହାଜନ ପଠନ ପାଠନ ଦାନ ପ୍ରତିଗ୍ରହ ହେଉଛି ବ୍ରାହ୍ମଣର କର୍ମ ବିପ୍ରର କର୍ମ, ଆଉ ମୋଚି ସବୁବେଳେ ଜୋତା ସିଲେଇ କରୁଛି ନା, ତାକୁ ସେ ଯେତେବେଳେ ପଚାରିବେ କ'ଣ କରୁଥିଲେ ତମେ କହିବ ଭଗବାନ ଛୁଞ୍ଚିର ଯେଉଁ କଣାଟି ରହିଛି ସେ କଣାରେ ଗୋଟେ ହାତୀକୁ ଏପଟେ ପୁରେଇ ସେପଟେ ବାହାର କରୁଥିଲେ, ଏ କଥା ଯେତେବେଳେ କହିଲେ। ତେଣୁ ମୋଚିକି ଯେତେବେଳେ ଏ କଥା କୁହାଗଲା, ମୋଚି ମୋଚି ଯେତେବେଳେ ପ୍ରଥମେ ନାରଦ ମୁନି ଦେଖା ହେଲେ, ନାରଦ ମୁନି ପଚାରିଲେ କ'ଣ ବାବୁ ମୋର କ'ଣ ଉଦ୍ଧାର, ନା ତମେ ଏଇ ଜନ୍ମ ଉଦ୍ଧାର ପାଇବ, ତେଣୁ ନୋଚି ମୋଚି ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ ଭଗବାନଙ୍କ ନାମ ଗ୍ରହଣ କରିକିରି। ତେଣୁ ତାପରେ ପଚାରିଲେ ପ୍ରଭୁ କ'ଣ କରୁଥିଲେ, ନା ଏଇଭଳି ବାହାରେ ଛୁଞ୍ଚିରେ ଗୋଟେ ସୂତାକୁ ପୁରେଇକି ବାହାର କରୁଥିଲେ, ହଁ ଆହୁରି ଅଧିକ ଜୋରରେ ନୃତ୍ୟ କରିବା ପାଇଁ ଲାଗିଲା। ନାରଦ ମୁନି ପଚାରିଲେ କେମିତି ସେମାନେ ଭାବୁଛ ଛୁଞ୍ଚିର ଛୋଟିଆ କଣାଟାରେ କେମିତି ହାତୀଟା ପଶିବ କେମିତି, ନା ସେ ମୋଚି ଜଣକ ଗୋଟେ ବଟବୃକ୍ଷ ମୂଳରେ ବସିଥିଲେ, କହିଲେ ଦେଖନ୍ତୁ ଆମେ ଯେଉଁ ବଟବୃକ୍ଷ ମୂଳରେ ବସିଛେ ଏଠି, ଏଇଟା କେତେ ଛୋଟିଆ ମଞ୍ଜିରୁ ଏତେ ବିରାଟ ଗଛ ହେଇପାରିଛି, ହଁ ଯଦି ଗୋଟିଏ ଛୋଟିଆ ମଞ୍ଜିରୁ ଏତେ ବିରାଟ ଗୋଟେ ହେଇପାରିଛି ଭଗବାନ କାହିଁକି ନ କରିପାରିବେ। ଇଏ ହେଉଛି ଭକ୍ତର ଜ୍ଞାନ, ଭକ୍ତର ଭାବ ହେଉଛି ଏଇଭଳି ଭାବ। କିନ୍ତୁ ବ୍ରାହ୍ମଣ ଏତେ ଶାସ୍ତ୍ର ଅଧ୍ୟୟନ କରିଛନ୍ତି ସବୁ କରିଛନ୍ତି, ସେ ବୁଝିପାରିଲେ ନାହିଁ, ସେ କହିଲେ ଏଇ ସବୁ ମିଛ କଥା, କାରଣ ବ୍ରାହ୍ମଣ ଭଗବାନ କହିଛନ୍ତି ତୁମକୁ ଅନେକ ଜନ୍ମ ଲାଗିବ, ଭଗବାନ କଥାରେ ବିଶ୍ୱାସ ଇଏ ହେଉଛି ଅପରାଧ, ହଁ ପଞ୍ଚମ ନମ୍ବର ଅପରାଧ, ଭଗବାନଙ୍କର ନାମର ମହିମାକୁ କାଳ୍ପନିକ ବୋଲି ମନେ କରିବା, ହଁ ଏ ଅପରାଧ ଗୋଟେ। ଆମେ ଭାବୁଛେ ଏସବୁ କଳ୍ପନା ଜିନିଷ, ଏ କଳ୍ପନା କିଛି ନୁହେଁ, ଏସବୁ ସତ୍ୟ ପ୍ରମାଣ, କିନ୍ତୁ ଏ ଶାସ୍ତ୍ରରେ କେମିତି ବିଶ୍ୱାସ ଆସିବ, ଶାସ୍ତ୍ରରେ କେମିତି ବିଶ୍ୱାସ ଆସିବ, ସାଧୁସଙ୍ଗ ମାଧ୍ୟମରେ ହେବ, ନହେଲେ ହେଇପାରିବ ନାହିଁ। ଯଦି ସାଧୁସଙ୍ଗ ନ କରିବା ଆମେ ବହି ନିଜେ ପଢ଼ିକିରି ଶାସ୍ତ୍ରରେ ବିଶ୍ୱାସ ଆସିପାରିବ ନାହିଁ, ଯେତେବେଳେ ସାଧୁସଙ୍ଗରେ ଭଗବାନ କଥା ଶ୍ରବଣ କରିବା ସେତେବେଳେ ଯାଇକି ଶାସ୍ତ୍ର ଉପରେ ବିଶ୍ୱାସ ଆସିବ, ନହେଲେ ବିଶ୍ୱାସ ଆସିବ ନାହିଁ। ବହୁତ ଭଗବତ ଗୀତା ଶାସ୍ତ୍ର ରଚନା କରିଥିଲେ, ବହୁତ ଭାଷ୍ୟକାର ସବୁ ରହିଥିଲେ, କିନ୍ତୁ କେତେଜଣ ଭଗବତ ଗୀତା ଗ୍ରହଣ କରୁଥିଲେ, ପ୍ରଭୁପା ଦୁର୍ଗାଲେ ପ୍ରଭୁପା ପ୍ରଭୁପାଦ ସଙ୍ଗଲାଭ କଲେ ସେତେବେଳେ ସବୁ ଏ ଭଗବତ ଗୀତା ଗ୍ରହଣ କରିକି ଭଗବାନର ଭକ୍ତ ହେଲେ, ସବୁ ଏତେ ପୃଥିବୀ ସାରା ଏତେ ଲୋକ ସବୁ ଭକ୍ତ ହେଲେ, ତା ପୂର୍ବରୁ ବହୁତ ଯାଇଥିଲେ, ହଁ ସବୁ ଶାସ୍ତ୍ର କଥା କହୁଥିଲେ ସବୁ କଥା, କିନ୍ତୁ କେତେଜଣ ଭଗବାନ ଭକ୍ତ ହେଇପାରୁଥିଲେ, ହଁ ତେଣୁ ସେହିଭଳି ଭାବରେ ଜଣେ ଶୁଦ୍ଧ ସାଧୁଙ୍କର ସଙ୍ଗ କଲେ ହିଁ ଆମର ଶାସ୍ତ୍ର ଉପରେ ବିଶ୍ୱାସ ଆସୁ, ନହେଲେ ବିଶ୍ୱାସ ଆସିପାରିବ ନାହିଁ। ଶାସ୍ତ୍ରରେ ଏଭଳି କଥା ରହିଛି, ସବୁ ଅପୋଜିଟ୍ ଜିନିଷ ରହିଛି, ବିପରୀତ କଥା ସବୁ ରହିଛି, ଏଠି ଗୋଟେ କଥା କୁହାଯାଉଛି, ସେଠି ଗୋଟେ କଥା କୁହାଯାଉଛି, ତେଣୁ ଜଣେ ଇଏ ହେଇଯିବ। ଯେମିତି ଆମର ଜଣେ ଅଛନ୍ତି, ଗୋଟେ ସମ୍ପ୍ରଦାୟ ରହିଛନ୍ତି, ସିଏ ଜଣେ କ'ଣ ଶାସ୍ତ୍ରକୁ ବେଦକୁ ଗ୍ରହଣ କରନ୍ତି, ପୂଜାପାଠ କରୁଥିଲେ, ସବୁ କରୁଥିଲେ, ଭଗବାନ ଭୋଗ ଲଗାଉଥିଲେ, କିନ୍ତୁ ଗୋଟେ ଥର ଦେଖିଲେ ଭଗବାନ ଭୋଗ ଲଗାଉଛନ୍ତି, ମୂଷା ଆସି ସେ ଖାଦ୍ୟ ଖାଇଦେଉଛି, ତାଙ୍କର ସନ୍ଦେହ ହେଲା, କହିଲା ଇଏ ଭଗବାନ ଯାହାଙ୍କର ଖାଦ୍ୟକୁ ମୂଷା ଆସି ନେଇଯାଉଛନ୍ତି ସେ କିଛି କରିପାରୁନାହାନ୍ତି, ସେ କି ଭଗବାନ। ତେଣୁ ସିଏ ଏ ବିଗ୍ରହ ପୂଜାକୁ ସେ କହିଲେ ପିତୁଳା ପୂଜା, ଏଗୁଡ଼ା ସବୁ ବେକାର ଜିନିଷ, ଭଗବାନ ମୂର୍ତ୍ତିରେ କେମିତି ରହିବେ, ଏଇଭଳି ଭାବରେ ତାଙ୍କର ଗୋଟେ ସମ୍ପ୍ରଦାୟ ଆରମ୍ଭ ହେଲା। ଭଗବାନଙ୍କ ଉପରେ ବିଶ୍ୱାସ କଲେ ଏତେ ସହଜ ଜିନିଷ ନୁହଁ, ଭଗବାନ ସାଧୁ ଶାସ୍ତ୍ର ଉପରେ ବିଶ୍ୱାସ କରିବା ଏତେ ସହଜ ଜିନିଷ ନୁହଁ, ସାଧୁଙ୍କ ସଙ୍ଗ ଲାଭ କଲେ ହିଁ ଶାସ୍ତ୍ର ଉପରେ ବିଶ୍ୱାସ ଆସୁ, ନହେଲେ ବିଶ୍ୱାସ ହେବ ନାହିଁ। ଯାହାର ବିଶ୍ୱାସ ଯେତିକି ଦୃଢ଼ ସେ ସେତିକି କ'ଣ ଭକ୍ତିରେ ସେତିକି ଅଗ୍ରଗତି କରିଥିଲେ ବୁଝିବାକୁ ପଡ଼ିବ, ସେଇ ତିନି ଚାରିଟା ଆମ ବର୍ଣ୍ଣନା କରାଯାଇଛି। ତିନି ପ୍ରକାର ଭକ୍ତ ରହିଛନ୍ତି, कनिष्ठ मध्यम एवं उत्तम भक्त कनिष्ठ जन किए जार कोमल श्रद्धा भगवान पर विश्वास रही किंतु कोमल जदि जन अभक्त संग कले तो भगवान प्रति विश्वास तुटिज किंतु जो मैंने मध्यम भक्त श्रद्धा दृढ़ श्रद्धा दृढ़ श्रद्धा भगवान निश्चिंत भाव अच्छा दृढ़ श्रद्धा यही श्रद्धा शब्द विश्वास कह सुदृढ़ निश्चय दृढ़ श्रद्धा रही विश्वास रही तेणु अभक्त संग कले श्रद्धा नष्ट ना किंतु से मैंने शास्त्र युक्ति कहीपरें ना शास्त्र प्रमाण देपारे ना कि जो मैंने उत्तम अधिकारी से मैंने शास्त्र युक्ति सुनिपुन दृढ़ श्रद्धा जा उत्तम अधिकारी से महाभाग्यवान ये मान सब उत्तम अधिकारी संगलाभ कले आम ये सब ये विश्वास आसव शास्त्र विश्वास भगवान पाखे विश्वास आसव ना विश्वास आसव ना मन गुड़ा कल्पना भी कह बहुत लोग अच्छा से कई सनातन गोस्वामी कहते हैं शास्त्र उद्धार कर श्रवण रही कर्तव्य यदि भगवान कथा हो पूत कथा पूत हरिकथामृतम किंतु अवैष्णव मुखदीर्णम पूतम हरिकथामृतम श्रवण रही कर्तव्य सर्वोचिष्ट यथा कय बहुत लोग अच्छा बहुत बड़ बड़ कथा कह हजार हजार लक्ष लक्ष लोक रो सब शुणुं कथा कि देख ला बेल से भंड भंड कह तेणु शुणा भी मना कर अवैष्णव मुखदीर्ण अवैष्णव जो मैंने वैष्णव नुहंती भगवान भक्त नुहंती भगवान कथा जदि पूतम पवित्र कथा भगवान कथामृतम किंतु सीटा शुणा कथा नुह कहीं सर्पोचिष्ट यथा पय जमी पय क्षीरटा अमृत कि साप तादर मुह मारिदे से विष में परिणत होता अमृत कार्य कर सेभली भाव में से उपयुक्त साधु शरण गले श्रवण कले शास्त्र उपर विश्वास आस नरभरसा आसवन ये कौन कल्पना जिनस बहुत जिनस रही से कथा तेणु यही भाव में ईश्वर परम कृष्ण परम नियंत्रणकारी सी तापर जहाँ किए नियंत्रणकारी ना सी हूँ कृष्ण परम ईश्वर कृष्ण ताप किए नियंत्रणकारी ना किंतु भगवान भक्त मध्य भगवान नियंत्रण करते ये भगवान भक्त वत्सलता भगवान भक्त पराधीन भगवान अच्छा स्वतंत्र ईश्वर कौन स्वराट बोली क्या प्रथम स्कंद प्रथम अध्याय प्रथम श्लोक भागवत में स्वराट सी पूर्ण स्वतंत्र किंतु सी तर भक्त अधीन हो जाती ये तो भगवान भक्त वत्सलता भगवान उपर कहीं नहांती किंतु भगवान तंग भक्तर अधीन हो जाती जमी भागवत दशम स्कंद एगार अध्याय श्लोकटी कौशन सुखदेव गोस्वामी परीक्षित महाराज कौशन भगवान केमी भक्तर अधीन हो जाती कौन से श्लोक गोपी भी स्थवित नृत्य भगवान बाड़वत क्वचित उद्घाटी क्वचित मुग्ध तद्वशो दारू जंत्रवत ये कहगला ना दारू जंत्र दारू जमी कंडे कंडे नचा नृत्य करे से भाव भगवान समस्त नृत्य करूँ सी भक्त द्वारा नृत्य कर एक कौन दशम स्कंद एगार अध्याय किए सुखदेव गोस्वामी कौन परीक्षित महाराज को दशम स्कंद एगार अध्याय सुकुट है गोपी भी स्थवित नृत्य गोपी मैंने कंट्रोल कर रखते निजे बस रखते कि भाव में भगवान जब गोपी मैंने कहे कृष्ण तुम टे नृत्य कर तो कहीं नृत्य करी ना स्थवित स्थवित कह देवी लड़ू देवी लहुणी देवी कहले भगवान नृत्य करे गोपी भी स्थवित नृत्य भगवान बाड़वत क्वचित छोट पिला भाई भगवान जी समस्त कंट्रोल कर सीए आज कंट्रोल्ड हो जाऊँ भगवान बाड़वत क्वचित से भाई भाव उद्घाट क्वचित मुग्ध केते बड़े मुग्ध होकरी से उच्च स्वर गान कर भगवान मत गान करती उद्घाट क्वचित मुग्ध तद बस ताकर बस हो जाए कि भाव दारू जंत्रव जो भाई भाव में दारू देह कंडे अन्न मान द्वारा कंडे नता द्वारा नृत्य करे बस रही जाए से भाव दारू भगवान जे कि समस्त कंट्रोल कर ଆଜି ସିଏ କଣ୍ଟ୍ରୋଲ ହେଇକି ରହୁଛନ୍ତି। ଏ କଥାଟି ଭାଗବତରେ କୁହାଯାଇଛି, ଭଗବାନ ଏଇ ଯେଉଁ ଭଗବାନ ମା ଯଶୋଦା ତାଙ୍କୁ ବାନ୍ଧିଲେ ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ଏ ଶ୍ଳୋକଟିକୁ ଏଇ ଲୀଳାଟି ବର୍ଣ୍ଣନା କରାଯାଇଛି, ଦାମୋଦର ଲୀଳା ଯେଉଁଥିରେ ସେଠି କୁହାଯାଇଛି। ଇଏ ହେଉଛି ଭଗବାନ କେମିତି ତାଙ୍କ ଭକ୍ତର ଅଧୀନ ହେଇଯାଆନ୍ତି, ଭଗବାନ ସବୁ ଯେଉଁ ଭଗବତା ରହିଛି ସବୁ ତ୍ୟାଗ କରିଦେଇଛନ୍ତି ଭଗବାନ। କ'ଣ ସେ ଶ୍ଳୋକ ସେ କହିଲେ ଯେ ଭଗବାନ ଯଦିଓ ସିଏ ସବୁକିଛିର ନିୟନ୍ତ୍ରଣକାରୀ ସବୁ ରହିଛି, କିନ୍ତୁ ସିଏ ମା ଯଶୋଦାଙ୍କର ନମାମି ସ୍ୱରଂ ସା ଚିଦାନନ୍ଦ ରୂପଂ ଲସତ୍କୁଣ୍ଡଳଂ ଗୋକୁଳେ ଯଶୋଦା ନିୟନ୍ତ୍ରଣକାରୀ, କିନ୍ତୁ ସେ ନିୟନ୍ତ୍ରିତ ହେଇଯାଉଛନ୍ତି। ନମାମିଶ୍ୱରମ ସଚିଦାନନ୍ଦ ରୂପ ଯିଏକି ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି, ଆଜି ସେ ତାଙ୍କର ଭକ୍ତର ଅଧୀନ ହେଇଯାଇଛନ୍ତି। ନମାମିଶ୍ୱରମ ସଚିଦାନନ୍ଦ ଲସତ୍ କୁଣ୍ଡଳଂ ଗୋକୁଳେ ରାଜମାନ ଗୋକୁଳରେ ଧାଉଁଛନ୍ତି, ମାଆଙ୍କ ଭୟରେ ଧାଉଁଛନ୍ତି ଭଗବାନ। ଯଶୋଦା ଖଳା ଧାଉ ଯଶୋଦାଙ୍କର ଅଗଣାରେ ଭଗବାନ ଧାଉମାନ ହେଉଛନ୍ତି, ପଳେଇ ଯାଉଛନ୍ତି ଭୟ କରିକିରି। ପରାମର୍ଶ ତାପରେ ଭଗବାନଙ୍କ ଦ୍ୱାରା ଧରା ପଡ଼ିଲେ ଇ ଭଗବାନ ତାଙ୍କର ଭଗବତାକୁ ତ୍ୟାଗ କରିଛନ୍ତି, ଆଠଟି ଐଶ୍ୱର୍ଯ୍ୟକୁ ତ୍ୟାଗ କରିଛନ୍ତି। ନବସମ ସ୍କନ୍ଦ ନବମଧ୍ୟରେ ଏଇଟା କହିଲେ ଏବଂ ସନ୍ଦର୍ଶିତ ହ୍ୟଙ୍ଗ ହରିଣା ଭୃତ୍ୟ ବଶ୍ୟତା ସୋବସେ ନା ବି କୃଷ୍ଣେନ ଦଶ୍ୟେଦଂ ସେ ଈଶ୍ୱରଙ୍କ ସେ। ଏଠି ଆଠଟି ଈଶ୍ୱର ଆଠଟି ଐଶ୍ୱର୍ଯ୍ୟକୁ ଭଗବାନ ତାଙ୍କର ଭଗବତାକୁ ତ୍ୟାଗ କରିଛନ୍ତି। ଦଶମ ସ୍କନ୍ଦ ନବମଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ଯେତେବେଳେ ସକାଳେ ଏଇ ଯେଉଁ ଦୀପାବଳି ଦିନ କାର୍ତ୍ତିକ ମାସ ଅମାବାସ୍ୟା ତିଥିର ଘଟଣା, ସକାଳୁ ସକାଳୁ ଉଠି ଯଶୋଦା ମା ଦଧିମନ୍ଥନ କରୁଛନ୍ତି, ଦଧିମନ୍ଥନ କରୁଛନ୍ତି ଏବଂ ଭଗବାନ ଗୁଣଗାନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ। ଗୁଣଗାନ ମାନେ କୃଷ୍ଣଙ୍କର ଲୀଳା ସବୁ ଚିନ୍ତା କରୁଛନ୍ତି, ଭଗବାନ ବୋଲି ସେ ଜାଣୁନାହାନ୍ତି, ଇଏ ମୋର ପୁଅ, ଯେତେ ଭଗବତ ପ୍ରକାଶ କଲେ ବି ସେ ଜାଣୁନାହାନ୍ତି ଭଗବାନ ବୋଲି, ଇଏ କହୁଛନ୍ତି ମୋର ପୁଅ କୃଷ୍ଣ। ଏହିଭଳି ଭାବରେ ତାଙ୍କର ଗୁଣଗାନ କରୁଛନ୍ତି, ଯେତେବେଳେ କୃଷ୍ଣ ଉଠିଗଲେ ସାଙ୍ଗେ ସାଙ୍ଗେ ଆସିକିରି ଭୋର ଭୋର ମଙ୍ଗଳା ଆଳତିର କଥା ମଙ୍ଗଳା ଆଳତି କରୁଛନ୍ତି, ଯଶୋଦା ମା ଦହି ମନ୍ଥନ କରିକରିକିରି ଭଗବାନ ଆସିକିରି ତାଙ୍କର ଦନ୍ଦୀମାନଙ୍କୁ ଧରିଦେଲେ, ଦୁଇମାନ ଧରିଦେଲେ ଯେତେବେଳେ ଏବଂ ସ୍ଥାନୀୟ କାମ, ଭଗବାନଙ୍କର କୌଣସି ଖାଦ୍ୟ କ୍ଷୁଦା ନାହିଁ, କିନ୍ତୁ ତାଙ୍କର ସ୍ଥାନୀୟ କାମ ଆତ୍ମା ରାମତ୍ୱ ବି ଦୁଃଖେୟା, ଭଗବାନଙ୍କର ଯେଉଁ ଭଗବତା ରହିଛି ଆତ୍ମାରାମ ସେ ନିଜେ ନିଜେ ସନ୍ତୁଷ୍ଟ, ତାଙ୍କର କୌଣସି ଆବଶ୍ୟକତା ନାହିଁ, କିନ୍ତୁ କ୍ଷୁଧା ବୋଲି ଦେଖେଇଲେ ବୁଭୁକ୍ଷେୟା, ତେଣୁ ସେ ଯାଇକିରି ମାଆଙ୍କର ସ୍ତନ୍ୟପାନ କରୁଛନ୍ତି, ଇଏ ଗୋଟିଏ ଭଗବତା ତ୍ୟାଗ କରିଛନ୍ତି। ଆତ୍ମାର ଆମତ୍ୟ ବି ବୁଭୁକ୍ଷେୟା, ତାପରେ ମା ଯଶୋଦା ତାଙ୍କୁ ସ୍ତନ୍ୟପାନ କରୁଛନ୍ତି, ଏଣେ ଯଦି ତାଙ୍କୁ ଟୁଇ ନନ୍ କାର୍ଯ୍ୟ ଚାଲିଯିବ ଏବଂ କୃଷ୍ଣଙ୍କୁ ଦେଖିକି ତାଙ୍କ ମୁଖ ଦେଖିକିରି ଆନନ୍ଦରେ ଭରି ଯାଉଛନ୍ତି ଯଶୋଦା ମା, କେତେ ସୁନ୍ଦର ରୂପ ରହିଛି ଭଗବାନଙ୍କର। ତେଣୁ ଏହି ସମୟରେ ଶହ ଶବ୍ଦ ଶୁଭିଲା, ଦେଖିଲା ବେଳକୁ ଦେଖିଦେଲେ ମୁଖକୁ ଅନୁସାର କରୁଛନ୍ତି, ଆଉ କିଛି ଚିନ୍ତା କରୁନାହାନ୍ତି, ଯଦି ମନ୍ଥନ କରୁଛନ୍ତି, ଗୋଟେ ଚୁଲିରେ ଉତିର ପଡ଼ିଲା ଭଳିଆ ଶବ୍ଦ ଶୁଭିଲା, ଦେଖିଲା ଦେଖିଲା କହିଲା କ୍ଷୀର ବସେଇଛନ୍ତି, କ୍ଷୀରଟା ଉତିର ପଡ଼ୁଛି, ଶବ୍ଦ ଶୁଭିଲା, ତେଣୁ କ୍ଷୀର ଉତିର ପୁଅକୁ ବସେଇ ଦେଇକି ତଳେ ପକେ, ପୁଅ ଚାହୁଁନାହାନ୍ତି ଝିଅ ପାଇଁ, ତାଙ୍କର ଏଇଟା ଗୋଟେ ତ୍ୟାଗ କଲେ, ପୂର୍ଣ୍ଣ କାମତ୍ୱପି ଅତୃପ୍ତିଆ, ତୃପ୍ତ ହେଇପାରିଲେ ନାହିଁ, ଯଦିଓ ସେ ପୂର୍ଣ୍ଣ କାମ ତାଙ୍କର କ'ଣ ସବୁଥିରେ ସବୁବେଳେ ସେ ତୃପ୍ତ, କିନ୍ତୁ ଅତୃପ୍ତ ଦେଖେଇଲେ, ତେଣୁ ପୁଅକୁ ରଖିଦେଇ ପଳେଇଲେ କ୍ଷୀରକୁ ସ୍ତ୍ରୀରୁ କାଢ଼ିବା ପାଇଁ, ତେଣୁ ଭଗବାନଙ୍କର କ୍ରୋଧ ଯାଉଥିଲା। ଏଠି କୁହାଗଲା ଶୁଦ୍ଧ ସତ୍ୱ ସ୍ୱରୂପ ଏ ତ ବି କୋ ପାଇଁ, ଯଦିଓ ଶୁଦ୍ଧ ସତ୍ୱ ସ୍ତର ଭଗବାନ, କିନ୍ତୁ ସେଠି ତାଙ୍କ କ୍ରୋଧ ଆସିଲା, ତେଣୁ ସେ ଦଧିମାଠୁ ଭାଙ୍ଗିକି ପଳେଇଗଲେ। ଏ ତିନୋଟି ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି, ଆଠଟି ଐଶ୍ୱର୍ଯ୍ୟ ଭଗବାନ ତ୍ୟାଗ କରିଛନ୍ତି ଭଗବତ ତାକୁ, କେମିତି ତାଙ୍କର ଭକ୍ତର ଅଧୀନ ଏଇଟା ଦେଖେଇଛନ୍ତି ସେଇଟା। ତେଣୁ ଶୁଦ୍ଧ କୋପେନ, ତେଣୁ ଯାଇକିରି କ'ଣ କଲେ ନା ଯାଇକିରି ଆର ଘରକୁ ଯାଇକି ସେ ଦହି ସବୁ ଭାଙ୍ଗି ଯାଇଛି, ସବୁ ଘର ସାରା ଦହି ହେଇଯାଇଛି। ତାଙ୍କର ପାଦ ପଦ୍ମ ଆମେ ଚୁ କରୁଥିଲେ, କିନ୍ତୁ ମୁନେ ଚିହ୍ନ ରହିଛି ପାଦରେ, ସେ ପାଦକୁ ଯାଇକି ଆଉ ସବୁ ଆର ଘରକୁ ଯାଇଛନ୍ତି, ପାଦ ଚିହ୍ନ ସବୁ ରହିଛି। ଯଶୋଦା ମା ଯେତେବେଳେ ଚୁଲିରୁ କ୍ଷୀରକୁ ଉତାରିକି ଆସିଲେ ଦେଖିଲେ ଦଦି ଆମର ଏଠି ଭାଙ୍ଗିଛି 25 କେଜିର ଦହି। ତେଣୁ ଯଶୋଦା ମା ଖୁସି ହେଇଯାଉଛି, ମୋ ପୁଅ ଛୋଟିଆ ପିଲା 3 ବର୍ଷର ବାଳକ 25 କେଜିକୁ ଉଠେଇଦେଲା, ଏଥିରେ ଖୁସି। ଏବଂ ଜାଣିଛି ମୋ ପୁଅ ହିଁ କାର୍ଯ୍ୟ କରିଛି, ଆଉ କିଏ କରିନାହାନ୍ତି କହିକିରି ଆମର ବିଶ୍ୱନାଥ ଠାକୁର ଇଏ କରିକିରି କହୁଛନ୍ତି। ଯଶୋଦା ମା ଏମିତି ହାତ ଦେଇକି ନାକରେ ହାତ ଦେଇକିରି ହଁ ମୋ ପୁଅ ଏଇଟା କରିଛି, ଆଉ କିଏ କରିନାହାନ୍ତି କହିକିରି ଯାଉଛନ୍ତି। କୁଆଡ଼େ ଗଲା ପାଦ ଚିହ୍ନ ଲକ୍ଷ୍ୟ କରି ଯାଉଛନ୍ତି। ଆର ଘରେ କ'ଣ କରିଛନ୍ତି, ଶିକାର ରହିଛି, ଲହୁଣୀ ରହିଛି, ପୂର୍ବ ଦିନରୁ ରହିଛି, ହାତ ପାଉନି। କୃଷ୍ଣଙ୍କର ଛୋଟିଆ ପିଲା ଗୋଟେ ଉଦୁଖଳକୁ ଗୋଡ଼େଇ ଗୋଡ଼େଇ ଗୋଡ଼େଇକି ନେଇକିରି ଓଲଟେଇକିରି ତାପରେ ଠିଆ ହେଇକିରି ସେ ଲହୁଣୀ ଖାଉଛନ୍ତି। ଏବଂ ହୁଇସିଲ ମାରିଦେଲେ ମାଙ୍କଡ଼ ମାନେ ସବୁ ଆସିଛନ୍ତି, ତାଙ୍କ ମାଙ୍କଡ଼ ମାନଙ୍କୁ ଖାଇ ଦେଉଛନ୍ତି। ତେଣୁ ଯଶୋଦା ମା ଯେତେବେଳେ ଯାଉଛନ୍ତି ବାଟରେ ଦେଖିଲେ ଗୋଟେ ବାଡ଼ିଟେ ରହିଛି, ସେ ବାଡ଼ିଟା ଧରି ଯାଉଛନ୍ତି। ମାଙ୍କୁ ଦେଖିକିରି ମାଙ୍କଡ଼ ମାନେ ସବୁ ମୁଣ୍ଡିଆ ମାରିଲେ, ହଁ ଭଗବାନ ଜାଣିପାରିଲେ, ଭଗବାନ ଜାଣିପାରିଲେ କହିଲେ ମା ବୋଧେ ଆସିଲେ, ଫାଡ଼େଇବେ କହିକିରି ଭଗବାନ ପଳେଇ ଯାଉଛନ୍ତି। ଏଇଠି କୁହାଯାଉଛି କ'ଣ ନା, ସ୍ୱରାଜ ଲକ୍ଷ୍ମୀ ବ୍ୟକ୍ତି ଚଉଚିଣ, ଭଗବାନ ଚୋରି କରି ଖାଉଛନ୍ତି, ହେଙ୍ଗିବ ହେଙ୍ଗବ ମାନେ ସେ ଯେଉଁ ଲହୁଣୀକୁ ଖାଉଛନ୍ତି ଚୋରି ଭଗବାନ। ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଉପବାସ, ହଁ ଆଜି ବରାଦଙ୍କର ଆବିର୍ଭାବ ପରା, ବରାଦେବ ବରାଦେବ ଆସନ୍ତାକାଲି ବରାଦେବ, ଆଜି 2000 ପାଳନ କରାଯିବ, ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଉପବାସ। ଆଚ୍ଛା ଆଚ୍ଛା, ମୁଁ ତ କହିଥିଲି ଏଇଟା ଆଜି ସକାଳେ କହିଥିଲି, ମୁଁ କହିନି କି ସେଇଟା ସକାଳେ କହିଥିଲି। ତେଣୁ ଏ ଯେଉଁ ହେଇଛି ସ୍ୱରାଜ ଲକ୍ଷ୍ମୀ ତୁ ବି ଚୌଚେଣ, ଭଗବାନଙ୍କର ଲକ୍ଷ୍ମୀ ସହସ୍ର ଶତ ସମ୍ଭ୍ରମ ସେବେ ମହାନ, ସହସ୍ର ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନ ସେବା କରୁଛନ୍ତି, କିନ୍ତୁ ସେ ଚୋରି କରୁଛନ୍ତି ଯାଇକି। ବ୍ରଜେ ପ୍ରସିଦ୍ଧ ନବନୀତ ଚୌରମ ଯୋଗ ଭଗବତକୁ ତ୍ୟାଗ କରିଛନ୍ତି। ସେଇଭଳି ଭାବରେ ଭଗବାନ ଯେତେବେଳେ ଜାଣିଲେ ମା ଆସୁଛନ୍ତି, ମା ଡେଇଁଲେ ଗୋଟିଏ ଡିଆଁ ମାରିଲେ, ସେଇଠୁ ଧାଇଁଲେ ଆରାମ କଲେ, ଏପଟ ସେପଟ ହେଇକି ଧଉଛନ୍ତି। ମା ଯଶୋଦା ମୋଟି ଅଛନ୍ତି, ବୟସ ମଧ୍ୟ ତାଙ୍କ ବହୁତ ହେଇଯାଇଛି, ତେଣୁ ସିଏ ଧାଇଁ ପାରୁନାହାନ୍ତି। ଏଇଭଳି ଭାବରେ ଏ ଲୀଳାଟି ଭରତ ସତ୍ୟବ୍ରତ ମୁନି ଏଇଟାକୁ ଗାନ କରିଛନ୍ତି ପଦ୍ମପୁରାଣରେ, ନମାମିଶ୍ୱରମ ସଚିଦାନନ୍ଦ ରୂପମ। ତେଣୁ ଏହିଭଳି ଭାବରେ ମହାକାଳ ଜମାଦି ଭୟତେ ବି ଭୟ ପଳାଏ ନା ଜ୍ଞାନ, ମହାକାଳ ଜମ ମଦ ଭୟାତ ବାତ ବାତ ଏମ୍, ଭଗବାନ ଭୟରେ ସମସ୍ତେ କାର୍ଯ୍ୟ କରୁଛନ୍ତି। ଏମିତିକି ମୃତ୍ୟୁ ସ୍ଥରତି ମଦ ଭୟାତ, ମୃତ୍ୟୁ ମଧ୍ୟ ଭଗବାନ ଭୟରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଏ ଭଗବାନ ମାଙ୍କ ଯଶୋଦା ହାତରେ ଦୃଷ୍ଟି ଦେଖିକିରି ବାଡ଼ି ଦେଖିକି ଭୟ କରୁଛନ୍ତି, ପଳାୟନ କରୁଛନ୍ତି, ପଳାଏ ନା ଭ୍ୟାମ ଏଇ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି ଭଗବାନ। ଏହିଭଳି ଭାବରେ ମା ଦୌଡ଼ୁଛନ୍ତି, ଆଗ ମା ଦୌଡ଼ୁଛନ୍ତି ପଛରେ, କୃଷ୍ଣ ଦୌଡ଼ୁଛନ୍ତି ଆଗରେ, ଏଇଭଳି ଭାବ ଧାଇ 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 ଧାଇକିରି ମା ଯଶୋଦାଙ୍କର କ'ଣ ସବୁ ଭେଣୀ ସବୁ ଖୋଲିଯାଉଛି, ପୁଷ୍ପ ସବୁ ପଡ଼ିଯାଉଛି ଶରୀରରୁ, ତା ଶିଉନା ଗାତ୍ର ଶରୀରରୁ ସବୁ କ'ଣ ଝାଳ ବାହାରୁଛି, ଏସବୁ ଦେଖିକିରି ମା ଭଗବାନ କୃପା ଶକ୍ତି ଉଦୟ ହେଲେ। ଭଗବାନ ବହୁତ ଶକ୍ତି ରହିଛନ୍ତି, ଭଗବତା କୃପା ଶକ୍ତି ଉଦୟ ହେଲେ, ତେଣୁ ସେ ଧରା ପଡ଼ିଲେ, ଭଗବାନ ଧରା ପଡ଼ିଲେ, ନହେଲେ ସେ ଧରା ପଡ଼ିନଥାନ୍ତେ। ଯଦି କୁହାଗଲା ମାତ୍ରା ବଳା ଗ୍ରହିଣୀନ ମନ ଅଗ୍ରଜାନ ତେବି, ଭଗବାନଙ୍କର ଯେଉଁ ଗତି ରହିଛି ମନଠାରୁ ମଧ୍ୟ ଆହୁରି ଅଧିକ ଦ୍ରୁତ ଗତି ଭଗବାନଙ୍କର, କିନ୍ତୁ ମା ଦ୍ୱାରା ମା ତାକୁ ଧରିଦେଲେ, ପରାମର୍ଶ ତାଙ୍କ ଅତ୍ୟନ୍ତ ଗୋପ୍ୟା ପରାମର୍ଶ ତାଙ୍କୁ ଧରିଦେଲେ, କେମିତି ନା ଭଗବାନ ଭକ୍ତ ବତ୍ସତା ଏଇଟା। ତାପରେ ଭଗବାନ କନ୍ଦନ କରୁଛନ୍ତି, ରୋଦନ୍ତଂ ମୋହ ନେତ୍ର ଯୋଗମାନ ରୋଜାନ୍ତଂ ପରାମ୍ବଜ ଯୋଗମେଣା ସାତଙ୍କ ଧରିଲେ। ତାପରେ ଭଗବାନ ରୋଦନ କରୁ ଆନନ୍ଦମୟ ତ୍ୱେପି କ'ଣ ଆନନ୍ଦମୟ ତ୍ୱେପି ରୋଦନ, ଭଗବାନ ରୋଦନ କରୁଛନ୍ତି, ଆନନ୍ଦମୟ ହେଲେ ମଧ୍ୟ ସେ କ୍ରନ୍ଦନ କରୁଛନ୍ତି, ଆନନ୍ଦ ସଚ୍ଚିଦାନନ୍ଦ ଘନ କିନ୍ତୁ କ୍ରନ୍ଦନ କରୁଛନ୍ତି, ଦୁଃଖରେ ରହିଲା ଭଳି ଲାଗୁଛି। ଭଗବାନ ଇଏ ହେଉଛି ଚିଦାନନ୍ଦ ଘନ ଭଗବାନ ଆନନ୍ଦମୟ ତ୍ୱେପି, ଯେମିତି ଭଗବାନ ରାମଚନ୍ଦ୍ର ରୋଦନ କରୁଥିଲେ କ୍ରନ୍ଦନ କରୁଥିଲେ ସୀତାଙ୍କ ଅନୁଶୀଳରେ। ଏଇଭଳି ଭାବରେ ଇଏ ହେଉଛି ପରମାନନ୍ଦ, ପରମାନନ୍ଦ କଥା ଆନନ୍ଦମୟ ତ୍ୱେପି ରୋଦନହୀନ କନ୍ଦନ କରୁଛନ୍ତି, ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରୁଛନ୍ତି। ତାପରେ ତାପରେ କ'ଣ ହେଲା ନା, ଯେତେବେଳେ ବାନ୍ଧିବା ପାଇଁ ବସିଲେ ସେଠି ପୁଣି ଗୋଟେ ଐଶ୍ୱର୍ଯ୍ୟ ବାହାର କଲେ, ମୁଁ ବନ୍ଧା ହେବି ନାହିଁ, ଭଗବାନଙ୍କ ଶକ୍ତିମାନେ ସବୁ ବାଧା ଦେଲେ। ମା ଯେତେବେଳେ ବାନ୍ଧିବା ପାଇଁ ବସୁଛନ୍ତି ସେତେବେଳେ ସେ ବନ୍ଧା ହେଇନି ନା, ଦୁଇ ଆଙ୍ଗୁଳି ସବୁବେଳେ କମିଯାଉଛି। ଯେତେ ହଜାର ହଜାର ଫୁଟ୍ର ଲାଗିଲାଣି ରସି ଲାଗିଲାଣି କିନ୍ତୁ ଦୁଇ ଆଙ୍ଗୁଳି ସବୁବେଳେ କମିଯାଉଛି। ଦୁଇ ଆଙ୍ଗୁଳି କହୁଛନ୍ତି ସର୍ବବ୍ୟାପକ ତ୍ୱେପି, କାରଣ ଭଗବାନ ସବୁଠାରେ ବିଦ୍ୟମାନ, ଏମିତି କିଛି ନାହିଁ ଭଗବାନଙ୍କ ଏତିକି ଆକାର ଅଛି, ଭଗବାନ ସବୁଠାରେ ବିଦ୍ୟମାନ। ନା ଅନ୍ତର୍ନବେ ବୈଜର୍ଷ୍ୟ, ତାଙ୍କର ଅନ୍ତର ନାହିଁ କି ବାହାର ନାହିଁ, ଏସବୁ ରହିଛି, କେମିତି ବାନ୍ଧିବେ, ତେଣୁ ବନ୍ଧା ହେଇପାରୁନଥିଲେ। ତାଙ୍କ ଭଗବତା ସବୁ ମନା କରୁଥିଲେ ନା ବନ୍ଧା ହେବ ନାହିଁ, ଭଗବାନ କେମିତି ବାନ୍ଧିବେ, କିନ୍ତୁ ଭଗବାନଙ୍କ କୃପା ଶକ୍ତି ଉଦୟ ହେଲା, କୃପା ଶକ୍ତି ଯେତେବେଳେ ଭଗବାନଙ୍କ ଯେତେବେଳେ ଏଇଟା ହେଉଛି ଦୁଇ ଆଙ୍ଗୁଳି କମି, କାହିଁକି ଦୁଇ ଆଙ୍ଗୁଳି କମିଯାଉଛି ନା, ଏଇଟା ହେଉଛି କାରଣ, ଏ ଆଚାର୍ଯ୍ୟମାନେ ଏଇଟାକୁ ସମାଧାନ କରିଛନ୍ତି। କ'ଣ ନା ସେ ଶ୍ଳୋକଟି ହେଉଛି ସୋମାତୁଶ୍ୱିନ ଗାତ୍ରାୟ ବିଶ୍ୱସ୍ତ କବର ଶ୍ରଦ ଦୁଷ୍ଟୁଆ ପରିଶ୍ରମ କୃଷ୍ଣ କୃପା ଶିଶୁ ବନ୍ଧନେ। ମାଙ୍କର ଯେତେବେଳେ ଦେଖିଲେ ତାଙ୍କ ଶରୀରରୁ ସବୁ ଝାଳ ବାହାରୁଛି, ସୁନଗାତ୍ରାୟା ଏବଂ ବିଶ୍ୱସ୍ତ କବର ସଜ, ତାଙ୍କର ବେଣୀ ସବୁ ଖୋଲିଯାଇଛି, ସବୁ ଫଳ ଫଳ ଫୁଲ ସବୁ ସବୁ ତଳେ ପଡ଼ିଯାଉଛି, ଏସବୁ ଦେଖିକିରି ତାଙ୍କର ଦୁଃଖ ଦେଖିକିରି ଦୁଷ୍ଟା ପରିଶ୍ରମ କୃଷ୍ଣ, ମାଙ୍କର ପରିଶ୍ରମ ଦେଖିଲେ, ଦେଖିକିରି କୃପା ଶିଶୁ ବନ୍ଧନେ। ତେଣୁ ଭଗବାନଙ୍କ କୃପା ଶକ୍ତି ଉଦୟ ହେଲା, ଭଗବାନଙ୍କ ଅନେକ ଐଶ୍ୱର୍ଯ୍ୟ ରହିଛି, ଶକ୍ତି ରହିଛି, କିନ୍ତୁ ସବୁଠାରୁ ଶ୍ରେଷ୍ଠ ହେଉଛି କୃପା, ଭଗବାନ କୃପା ଶକ୍ତି। କୃପା ଶକ୍ତି ଯେତେବେଳେ ଉଦୟ ହେବ ଆଉ ସବୁ ଶକ୍ତି କମିଯିବେ, ତଳେ ହେଇକି ଦବିଯିବେ। ତେଣୁ ଭଗବାନ ଏଇଠି ଦୁଇଟି କାରଣ, ସେଇଥିପାଇଁ ପରିଶ୍ରମ ଏବଂ କୃପା, ମାଆଙ୍କର ପରିଶ୍ରମ ଦେଖିକିରି ଭଗବାନ କୃପା ଉଦୟ ହେଲା, ତେଣୁ ଭଗବାନ ବନ୍ଧନରେ ବନ୍ଧିତ ବନ୍ଧା ହେଲେ। ଭଗବାନ ଯିଏକି ପରମ ନିୟନ୍ତ୍ରଣକାରୀ ସେ ନିୟନ୍ତ୍ରିତ ହେଇଗଲେ ଭଗବାନ। ସର୍ବବ୍ୟାପକ ତ୍ୱେ ବି ବନ୍ଧନ ହେନ ଭକ୍ତ ବତ୍ସତା, ଇଏ ଭଗବାନଙ୍କର ଭକ୍ତ ବତ୍ସତା, ଭଗବାନଙ୍କ ଉପରେ କେହି ନାହାନ୍ତି କିନ୍ତୁ ଭଗବାନ ତାଙ୍କ ଭକ୍ତର ଅଧୀନ ହେଇଯାଆନ୍ତି। ଗୋଟେ ଶ୍ଳୋକରେ ଏଇଟା କୁହାଯାଏ ଶାସ୍ତ୍ରରେ, ପୂର୍ଣ୍ଣ ସ୍ୱାଧୀନ ହେଲେ ମଧ୍ୟ ମୁଁ ଭକ୍ତର ଅଧୀନ ହେଇଯାଏ। ଏଇଭଳି ଭାବରେ ଜରାସନ୍ଧ ତାଙ୍କୁ କହିବେ, କହିଲା ପରେ ସେମାନେ ସବୁ ଯିବେ ଆଉ ଶିଶୁପାଳଙ୍କୁ କହିବେ, ଏସବୁ କଥା ରହିଛି। ଆମର ଆଜି ସମୟ ଥିବାରୁ ଆମେ ଟିକେ ଅଧିକ ସମୟ କହିଲେ, ଆଜି ଉପବାସ ରହିଛି। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି ଯେଉଁ ଯଦି ତା ପୂର୍ବ ଶ୍ଳୋକ କହିଲେ ନା, ନିଷ୍ଠା ଦେଇଛି ଦୃଶ୍ୟତେ ନ ନିଷ୍ଠା, ଏଇଟା ସବୁବେଳେ ପାଇଁ ରହିବ ନାହିଁ। ଯଦି ପ୍ରଶ୍ନ ପଚାରିବେ ଶିଶୁପାଳ କହିବେ କାହିଁକି ରହିବ ନାହିଁ, ନା ତାହାର ଉତ୍ତର ହେଉଛି ଏ ଶ୍ଳୋକରେ କହିଛନ୍ତି, କାହିଁକିନା ଜଗତ ତଦ୍ ଅଧୀନତ୍ୱ, ଏ ଜଗତର ସବୁକିଛି ଭଗବାନଙ୍କ ଅଧୀନରେ ଚାଲିଛି, ଏମିତି କିଛି ନାହିଁ ଯେଉଁଟା ଭଗବାନଙ୍କର ଠାରୁ ସ୍ୱତନ୍ତ୍ର ହେଇ କାର୍ଯ୍ୟ କରୁଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ହନୁମନ୍ତା ଉପଦଷ୍ଟା ହନୁମନ୍ତା ଚ ଭର୍ତ୍ତା ଭୋକ୍ତା ମହେଶ୍ୱର ପରମାତ୍ମିତି ଚାପିତ ଦେଶବିନ୍ ପୁରୁଷ ପର ଭଗବାନ ହେଉଛନ୍ତି ଉପଦ୍ରଷ୍ଟା ସବୁକିଛିର ସାକ୍ଷୀ ଏବଂ ଅନୁମତି ଅନୁମତି ପ୍ରଦାନ ହନୁମନ୍ତା ସେ ଅନୁମତି ନଦେଲେ ଘାସଟି ମଧ୍ୟ ଗହଲି ପାରିବ ନାହିଁ। ଏଇସବୁ କଥାଟି କୁହାଯାଏ ଯେତେବେଳେ ଦେବତାମାନେ ଏବଂ ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ ଚାଲୁଥିଲା ଦେବତାମାନେ ସେ ସମୟରେ ଜୟ ଲାଭ କରିଥିବାରୁ ସେମାନେ ଭାବିଲେ ଆମେ ହେଉଛନ୍ତି ଜୟ ଲାଭ କଲୁ ଆମେ କର୍ତ୍ତା ଏଇଭଳି ଭାବିଲେ ତାଙ୍କ ଗର୍ବ ବଢ଼ିଗଲା। ତେଣୁ ଭଗବାନ ଆସିଲେ ତାଙ୍କୁ ପ୍ରକୃତ ଜ୍ଞାନ ଦେବା ପାଇଁ ଗୋଟେ ଯକ୍ଷ ରୂପରେ ଆସିଲେ। ତେଣୁ ଦେବତାମାନେ ଇନ୍ଦ୍ର ସବୁ ପଠାଇଲେ ଜଣେ ଜଣେ ଦେବତାଙ୍କୁ ପଠାଇଲେ ଯା ପଚାର କିଏ ସିଏ ଅଦ୍ଭୁତ ବ୍ୟକ୍ତି ଜଣେ କିଏ ସିଏ। ତେଣୁ ପ୍ରଥମେ ଆସିଲେ ଅଗ୍ନିଦେବ ଅଗ୍ନିଦେବ ପଚାରିଲେ ଆପଣ କିଏ ନା ଆପଣ କିଏ ନା ମୁଁ ସେ ଅଗ୍ନିଦେବ ନା କ'ଣ ଶକ୍ତି ରହିଛି ନା ସବୁକିଛି ଜାଣିଦେବି ହଁ ଜାଣିଦେବ ତାହେଲେ ଦେଖିବା କହିଲେ ଭଗବାନ ଗୋଟେ କ'ଣ ତୃଣଟେ ପକାଇଦେଲେ ହଁ ଯେତେ ଚେଷ୍ଟା କଲେ ଅଗ୍ନିଦେବଙ୍କର ସବୁ ଶକ୍ତି ଫେଲିଅର ମାରିଲା ଜାଣିପାରିଲେ ଗୋଟେ ତୃଣକୁ ମଧ୍ୟ ଜାଣିପାରିଲେ ନାହିଁ। ତେଣୁ ସେ ଫେରିଗଲେ ସେଇଭଳି ଭାବରେ ବାୟୁଦେବ ଆସିଲେ ବାୟୁଦେବ ମଧ୍ୟ ସେଇଭଳି ଭାବେ ତୃଣକୁ ମଧ୍ୟ ହଲେଇ ପାରିଲେ ନାହିଁ। ଏସବୁ କଥା ରହିଛି ଦେବତାମାନେ ସେ ଭଗବାନଙ୍କ ଶରଣରେ ଗଲେ ଏ ଉପନିଷଦରେ ଷ୍ଟୋରିଟି ରହିଛି ଏ କଥାଟି ରହିଛି ଏ ଘଟଣା ଘଟେ ଗଳ୍ପ ନୁହଁ କାଳ୍ପନିକ କଥା ନୁହଁ। ଏ ଭଗବାନ ହେଉଛନ୍ତି ସବୁ ନିୟନ୍ତ୍ରଣକାରୀ ଈଶ୍ୱର ପରମ କୃଷ୍ଣ ସବୁକିଛି ନିୟନ୍ତ୍ରଣକାରୀ ସିଏ କିନ୍ତୁ ସେ ତାଙ୍କର ଭକ୍ତର ଅଧୀନ ହେଇଯାଆନ୍ତି ଏଠି ସେ କଥା କହୁଛନ୍ତି ଏଇଟା ଜାଣିନାହାନ୍ତି ଏଇଟା ଜରାସନ୍ଧ ଏଇଟା ଜାଣିନାହାନ୍ତି ଏଇଟା ଆମେ କହୁଛେ ଜରାସନ୍ଧ ସେଥିପାଇଁ ଏଇଟା କହିନାହାନ୍ତି ଜରାସନ୍ଧ କହୁଛନ୍ତି ତାଙ୍କର ଅଧୀନ ସମସ୍ତେ କିନ୍ତୁ ଜରାସନ୍ଧ ଜାଣିନାହାନ୍ତି ସିଏ ମଧ୍ୟ ଭକ୍ତଙ୍କର ଅଧୀନ ହେଇଯାଆନ୍ତି ବୋଲି। ତେଣୁ ଏଠି କୁହାଯାଉଛି ତସ୍ୟ କ'ଣ 12 ନମ୍ବର ଶ୍ଳୋକରେ କହୁଛନ୍ତି ଜଗତ ତଦ୍ ଅଧୀନତ୍ଵ ଏଇ ଜଗତ ହେଉଛି ଭଗବାନଙ୍କ ଅଧୀନରେ ଏଇଟାକୁ ଦୃଷ୍ଟାନ୍ତରେ ଦେଉଛନ୍ତି କିଭଳି ଭାବେ ଦୃଷ୍ଟାନ୍ତ ଦେଉଛନ୍ତି ନା ଯଥା ଈଶ୍ୱର ଇଚ୍ଛାୟାନ ଏଇ ଯେଉଁ ଯଥା ଦାରୁମୟୀ ନାରୀ ବା ଯୋଶୀ ନାରୀକୁ ନାରୀ କଣ୍ଢେଇ ରଖିକିରି ସବୁ ଇଏ କରୁଛନ୍ତି ନଚା କରୁଛନ୍ତି ସେ କଣ୍ଢେଇ କୁହକଂ କୁହକ ଶବ୍ଦ ବ୍ୟବହାର କରାଯାଏ ଭାଗବତ ପ୍ରଥମ ଶ୍ଳୋକରେ ଏଇଟା କୁହାଯାଇଛି ନିରସ୍ତ କୁହକଂ ଭଗବାନ ହେଉଛନ୍ତି ନିରସ୍ତ କୁହକ ଜନ୍ମାଦି ଅସଜାତ ଶ୍ଳୋକରେ କୁହାଯାଏ ନିରସ୍ତ କୁହକଂ ନିରସ୍ତ କୁହ ଭଗବାନଙ୍କର ଉପରେ କେହି ନିହାନ୍ତି ନିରସ୍ତ କୁହକ ଭଗବାନଙ୍କ ଉପରେ ମାୟା ନାହିଁ ମାୟା ହେଉଛି ଭଗବାନଙ୍କର ଅଧୀନରେ ମାୟାଭସ ମାୟାଧୀଶ ଏ ଜୀବ ଆଉ ଈଶ୍ୱର ଭିତରେ ଭେଦ ହେଉଛି ଏଇଟା ଭଗବାନଙ୍କୁ ମାୟା ନିଜକୁ ଅଧୀନ ନିଜ ଅଧୀନ ରଖିଛନ୍ତି କିନ୍ତୁ ଭଗବାନ କ'ଣ ମାୟାର ମାନ ହେଉଛି ମାୟାର ବସ ସିଏ ହେଉଛନ୍ତି ମାୟାଧୀଶ ଏବଂ ଭଗବାନ ଆଉ ଜୀବ ଭିତରେ ତଫାତ ହେଉଛି ଏଇଟା ସେଥିପାଇଁ କୁହାଗଲା ନିରସ୍ତ କୁହକଂ ସତ୍ୟଂ ପରମ ଧୀମହି ଇଏ ହେଉଛି ପରମ ସତ୍ୟ ଏହି ଶ୍ଳୋକରେ ଅନେକ ଅର୍ଥ ରହିଛି ଏ ଶ୍ଳୋକରେ। ତେଣୁ ଈଶ୍ୱର ଇଚ୍ଛା ଅନ୍ୟଥା ସ୍ୱତନ୍ତ୍ର ହାନି ଅନିଶ୍ୱରତା ଯଦି ଏଇଟା ନ ହେବ ତାହେଲେ କି ଈଶ୍ୱର ସେ ଈଶ୍ୱର କି ପରତମେ ପାସ ଲକ୍ଷ୍ମୀଦେବୀ ସେ ଭଗବାନଙ୍କୁ ଈଶ୍ୱର ବୋଲି ଜାଣିଲେ ପରମ ଈଶ୍ୱର ସିଏ ଆଉ ସବୁ ଈଶ୍ୱର ଖାଲି ସାମାନ୍ୟ ଭାବରେ ରହିଛନ୍ତି ଅଳ୍ପ ଅଳ୍ପ କିଛି ରହିଛି ତାଙ୍କ ଶକ୍ତି ରହିଛି ବହୁତ ଜାଗତରେ ଆମେ ଦେଖିବା ବହୁତ ଈଶ୍ୱର ରହିଛନ୍ତି କିନ୍ତୁ ପରମେଶ୍ୱର ହେଉଛନ୍ତି ଭଗବାନ ତାଙ୍କ ଉପରେ କେହି ନାହାନ୍ତି କିନ୍ତୁ ନଥିଲେ ମଧ୍ୟ ସିଏ ତାଙ୍କର ଭକ୍ତର ବତ୍ସତା ସ୍ୱୀକାର କରିକିରି ତାଙ୍କର ଅଧୀନ ହେଇଯାଆନ୍ତି। ଅହମ୍ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଇବ ଦିଜ ଇବ ଶବ୍ଦ ବ୍ୟବହାର କରାଗଲା ଭଗବତ ନବସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଭଗବାନ ନିଜେ କଥା କହୁଛନ୍ତି ଦୁର୍ବାସାଙ୍କୁ ଅସ୍ୱତନ୍ତ୍ର ଇବ ଭଗବାନ ପ୍ରକୃତରେ ଅସ୍ୱତନ୍ତ୍ର ନୁହନ୍ତି ସ୍ୱତନ୍ତ୍ର ସିଏ ସ୍ୱରାଟ ବୋଲି କୁହାଯାଇଛି କିନ୍ତୁ ତାଙ୍କର ଭକ୍ତର ଅଧୀନ ହେଇଯାଆନ୍ତି ସାଧୁବି ଗ୍ରସ୍ତ ହୃଦୟ ଭକ୍ତ ହି ଭକ୍ତଜନ ପ୍ରିୟ ତେଣୁ ଏଇଭଳି ଭାବରେ କୁହାଗଲା ଅନ୍ୟଥା ସ୍ୱତନ୍ତ୍ରତା ହାନି ଅନିଶ୍ୱରତା ଜୀବ ଗୋସ୍ୱାମୀ ତାଙ୍କ ଟୀକାରେ କହୁଛନ୍ତି ପାଣି ପାଦ ଜବନ ରହିତା ଭଗବାନ ଯେଉଁମାନେ ନିରାକାରବାଦୀ ଭଗବାନଙ୍କର ରୂପ ନାହିଁ ବୋଲି କହନ୍ତି କାରଣ ସେ ଉପନିଷଦରେ ସବୁ ବିଭିନ୍ନ ପ୍ରକାର ସବୁ ଭଗବାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ତାଙ୍କର ହାତ ପାଣି ନାହିଁ ବା ହାତ ନାହିଁ ତାଙ୍କର ପାଦ ନାହିଁ ଏସବୁ କୁହାଯାଇଛି ଏସବୁ ଶୁଣି ସେମାନେ ଭାବନ୍ତି ଭଗବାନଙ୍କର ରୂପ ନାହିଁ ନିରାକାର କିନ୍ତୁ ସେମାନେ ଜାଣନ୍ତି ନାହିଁ ତାଙ୍କର ପାଣି ନଥିଲେ ମଧ୍ୟ ପାଣି ପାଦ ଜବନ ରହିତା ତାଙ୍କର ପାଣି ହାତ ନଥିଲେ ମଧ୍ୟ ସେ ଗ୍ରହଣ କରିପାରିବେ ଯେମିତି ସାଲବେଗ ପଠାଇଲେ ବ୍ରାହ୍ମଣଙ୍କ ହାତରେ ନଡ଼ିଆ ଭଗବାନ ଗ୍ରହଣ କଲେ ସେ ନଡ଼ିଆକୁ ଜଗନ୍ନାଥ ଗ୍ରହଣ କଲେ ସେ ନଡ଼ିଆକୁ ଏସବୁ କଥା ରହିଛି ଆସିବା ଭାବରେ ମୁଁ କ'ଣ କହିଲି।
ଆଚ୍ଛା ବାହାଘରଟାକୁ କ'ଣ କହିଲେ ବାଲି ସାହି ନା ବିଲ ସାହି କ'ଣ ସେ ରହିଛି ସେଠିକାର ଆମେ ଯାଇଥିଲୁ ଥରେ ସେଠିକି ତାଙ୍କର ରହିଛି ଗୋଟେ ମନ୍ଦିର ତିଆରି ହେଇଛି ଆସିଆ ଭାବରେ ବୋଲି କୁହାଯାଉଛି ତେଣୁ ଏହିଭଳି ଭାବରେ ଅପାଣି ପାଦ ତାଙ୍କର ପାଦ ନାହିଁ କିନ୍ତୁ ସେ ଖୁବ୍ ଦ୍ରୁତଗତିରେ ଗମନ କରିପାରନ୍ତି ଯେଉଁଭଳି ଭାବରେ କାଳଜଗନ ଏତେ ଶକ୍ତି ଥିଲା ଯେଉଁ ଯେତେ ତାହାର ଯେତେ ଚେଷ୍ଟା ଥିଲା ଶକ୍ତି ଥିଲା ଦୌଡ଼ୁଥିଲା କିନ୍ତୁ ଭଗବାନ ଲାଗୁଥିଲା ଯେମିତି କୃଷ୍ଣ ବାସୁଦେବ ଆଉ ଦୁଇ ଆଙ୍ଗୁଳୁ ଆଗରେ ରହିଛନ୍ତି ଏହିଭଳି ତାଙ୍କୁ ଲାଗୁଥିଲା 40 ମାଇଲ୍ ନେଇଗଲେ ମଥୁରାରୁ ନେଇଗଲେ ଧବଳପୁରକୁ ନେଇଗଲେ ଗୁମ୍ଫାକୁ ନେଇଗଲେ 40 ମାଇଲ୍ ଦୂରକୁ ନେଇଗଲେ ଛୁଇଁପାରିଲେ ନାହିଁ ଭଗବାନଙ୍କର ଜବନ ଗ୍ରହିତା ତାଙ୍କର ପାଦ ନଥିଲେ ମଧ୍ୟ ସେ ସେଇଭଳି ଭାବରେ ଥାଇପାରନ୍ତି ଅପାଣି ପାଦ ଜବନ ଗ୍ରହିତା ପଶ୍ୟତି ଅଚକ୍ଷୁଷ ଶୁଣନ୍ତି ଅକର୍ଣ୍ଣ ତାହାଙ୍କର ଚକ୍ଷୁ ନଥିଲେ ମଧ୍ୟ ସେ ଦେଖିପାରନ୍ତି ସବୁକିଛି ଦେଖିପାରନ୍ତି ପଶ୍ୟତି ଅଚକ୍ଷୁ ଏବଂ ଶୁଣନ୍ତି ଅକର୍ଣ୍ଣ ତାଙ୍କର କର୍ଣ୍ଣ ନଥିଲେ ମଧ୍ୟ ସେ ଶୁଣିପାରିବେ ଏସବୁ ନାହିଁ ମାନେ କ'ଣ ଏଇଟା ଭୌତିକ ଇନ୍ଦ୍ରିୟକୁ ବର୍ଜନ କରାଯାଇଛି ଭଗବାନଙ୍କର ଇନ୍ଦ୍ରିୟ ସବୁ ହେଉଛି କ'ଣ ଚିତ୍ତେନ୍ଦ୍ରିୟ ଚିତେନ୍ଦ୍ରିୟ ଇଏ ହେଉଛି କ'ଣ ଇଏ ହେଉଛି ଚିତ୍ ଶକ୍ତି ଚିତ୍ ସବୁ ଇନ୍ଦ୍ରିୟ ସବୁ ଚିଧା ଘନ ସିଏ ସବୁକିଛି ଚିତ୍ ଇନ୍ଦ୍ରିୟ ତାଙ୍କର ଭୌତିକ ନୁହଁ ଏଇଟା ବୁଝିପାରନ୍ତି ନାହିଁ ଜ୍ଞାନୀମାନେ ସେମାନେ ଭାବନ୍ତି ନିରାକାର ଭଗବାନ ଆକାର ନାହିଁ ଅବ୍ୟକ୍ତ ବ୍ୟକ୍ତିମାପନ ମନ୍ୟତେ ମାମ ବୁଦ୍ଧୟ ଯେଉଁମାନେ ବୁଦ୍ଧିହୀନ ପ୍ରକୃତ ଜ୍ଞାନୀ ହେଲେ ମଧ୍ୟ ସେମାନେ ପ୍ରକୃତରେ ପ୍ରକୃତ ଜ୍ଞାନ ନୁହଁ ନାହିଁ ତାଙ୍କର ଆଉ ସେମାନେ ଭାବନ୍ତି କ'ଣ ଭଗବାନ ଅଛନ୍ତି ଅବ୍ୟକ୍ତ ତାଙ୍କର ଆକାର ନାହିଁ କିନ୍ତୁ ଯେତେବେଳେ ସେ ଆସନ୍ତି ଗୋଟେ ଆକାର ଗ୍ରହଣ କରନ୍ତି ଏଭଳି ଭାବରେ ଅନେକ ସବୁ ରହିଛି ଟୀକା ସବୁ ରହିଛି ଯାହା ହଉ ଆମେ ଟିକେ ଅଧିକ ସମୟ କଥା କହିଲେ ଆମେ କଥାକୁ ଟିକେ ବିଶ୍ରାମ ଦେବା ଜୟ ଶ୍ରୀ
ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସନ୍ଦେ ଗୌର ଭକ୍ତ କି ଭାଇ ଗୌର ପ୍ରମାନନ୍ଦ ଆଜି ଏକ